Sudevaya. Om Namo Bhagavate Vasudevaya. Om Namo Bhagavate Vasudevaya. Hare Krishna, Upasthita Bhakta Sajjan Vrinda, Matri Vrinda. ଆପଣମାନଙ୍କୁ ଭଗବତ ଗୀତା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଯାଉଛି। ତେଣୁ ଆ ପୂର୍ବରୁ ଆମର ସନ୍ଧ୍ୟା ଆଳତିରେ ଆପଣମାନେ ବହୁତ ସୁନ୍ଦର ଭାବରେ ନୃତ୍ୟ ଗୀତ କଲେ। ତେଣୁ ଏ କୃଷ୍ଣ ଚେତନା ଏଇଭଳି ଭାବରେ କୃଷ୍ଣ ଚେତନା ଆଉ ଅନ୍ୟାନ୍ୟ ସବୁ ପରମାତ୍ମାକୁ ଭଗବାନଙ୍କୁ ପ୍ରାପ୍ତ ହେବାର ଯେଉଁ ବିଭିନ୍ନ ପ୍ରକାର ଉପାୟ ସବୁ ରହିଛି, ଯେମିତି ଧ୍ୟାନ ଇତ୍ୟାଦି, ଏ ବହୁତ କଷ୍ଟସାଧ୍ୟ ବ୍ୟାପାର। କିନ୍ତୁ ଏ ଭକ୍ତି ଯୋଗ ଯେଉଁ ରହିଛି, ଇଏ ବହୁତ ସହଜ। ଏମିତିକି ଛୋଟ ପିଲାମାନେ ମଧ୍ୟ ନୃତ୍ୟ କଲେ। ଆମର ଯେଉଁ ରହିଛି କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପରଉ, ଆମର ଯେଉଁ ଏଇ ଧାରାରେ ଆସୁଛନ୍ତି ଷଡ଼ ଗୋସ୍ୱାମୀ, ରୂପ ଗୋସ୍ୱାମୀ, ସନାତନ ଗୋସ୍ୱାମୀ, ଏମାନେ ସବୁ ଇଏ ସବୁ ଭଗବାନଙ୍କ ନାମ ଜୋରରେ କୀର୍ତ୍ତନ କରୁଥିଲେ, କୃଷ୍ଣ ଉତ୍କୀର୍ତ୍ତନ ଏବଂ ଗାନ, ଭଗବାନଙ୍କ ଗାନ କରୁଥିଲେ, କୀର୍ତ୍ତନ କରୁଥିଲେ। ଶ୍ରୀ କୃଷ୍ଣ କୀର୍ତ୍ତନ ଗାନ ନର୍ତ୍ତନ ପର ନୃତ୍ୟ କରୁଥିଲେ। ଆମେ ଛୋଟ ପିଲା ସେ ଫିଲୋସଫି ବୁଝିପାରିବ ନାହିଁ, କିନ୍ତୁ ସେ ନୃତ୍ୟ କରିପାରିବ। ଏ ଭକ୍ତି ଏଭଳି ସମସ୍ତେ ଆଚରଣ କରିପାରିବେ ଛୋଟ ପିଲାଠୁ। ଏମିତି ଛୋଟ ପିଲା କଥା ଛାଡ଼ନ୍ତୁ, ମାତୃଗର୍ଭରେ ମଧ୍ୟ ଜଣେ ସନ୍ତାନ ରହିଛି, ସେ ଭକ୍ତି କରିପାରିବ। ତେଣୁ ଆମେ ସେ ବିଷୟରେ ଏତେ ଆଲୋଚନା କରିବା ନାହିଁ। ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଭକ୍ତି ମାର୍ଗ ଏହିଭଳି ଭାବରେ ରହିଛି, ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଏଇ କୀର୍ତ୍ତନ, କଳିଯୁଗର ନାମ ଯେଉଁ ଯୁଗ ଧର୍ମ ହେଉଛି ନାମ କୀର୍ତ୍ତନ। ବର୍ତ୍ତମାନ ଆମେ କୀର୍ତ୍ତନ କଲେ ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ, ଆବାଳ ବୃଦ୍ଧ ଜନିତା ବୃଦ୍ଧ ବନିତା ସମସ୍ତେ ଏଥିରେ ଅଂଶଗ୍ରହଣ କଲେ। କିନ୍ତୁ ଏ ଭଗବାନଙ୍କର ଯେଉଁ ରହିଛି ଫିଲୋସଫି ମଧ୍ୟ ଜାଣିବାକୁ ପଡ଼ିବ। ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗଦାନ କରୁଛନ୍ତି ସେମାନଙ୍କ ପାଇଁ ବିଶେଷ ଭାବରେ ଭଗବାନ ଏହି ଭଗବତ ଗୀତାର ଜ୍ଞାନ ପ୍ରଦାନ କରିଛନ୍ତି। ଯେଉଁମାନଙ୍କ ବେଶୀ ଉନ୍ନତ ଜ୍ଞାନ ନାହିଁ, ମାନେ ପାରମାର୍ଥିକ ମାର୍ଗରେ, ଭୌତିକ ମାର୍ଗ କଥା ଆମେ କହୁନାହୁଁ, ପାରମାର୍ଥିକ ମାର୍ଗରେ ବିଶେଷ ଜ୍ଞାନ ପ୍ରାପ୍ତ ହୋଇନାହାନ୍ତି ସେମାନେ, କିନ୍ତୁ ଅନ୍ତତଃ ପକ୍ଷେ ସେମାନେ ଏହି ଭଗବତ ଗୀତା ଶ୍ରବଣ କରିବେ, ପାଠ କରିବେ ବା ଏଇଟାକୁ ଶୁଣିବେ, ଏଇଟା ବୁଝିବେ। ଭଗବତ ଗୀତା ବୁଝିକରି ବୁଝିଲେ ଆମେ ଏଇ ଫିଲୋସଫିକୁ କହିବା ଅନ୍ୟମାନଙ୍କୁ, ଅନ୍ୟମାନେ ଆପଣଙ୍କ ପାଖରେ, ଆପଣଙ୍କର ଗୃହରେ, ଆପଣଙ୍କ ଗ୍ରାମରେ, ଆପଣଙ୍କ ସହରରେ ଯାହାକୁ ଦେଖିବା ଏଇ କୃଷ୍ଣ ଫିଲୋସଫି କହିବା। କୃଷ୍ଣ ଫିଲୋସଫି ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ। ଆମେ ଯଦି ନ ଜାଣିବା, ଖାଲି ନୃତ୍ୟ କୀର୍ତ୍ତନରେ ରହିଲେ ଆଉ କିଛି ଆମେ ଫିଲୋସଫି କହିପାରିବା ନାହିଁ, ତାହେଲେ ସେଇଟା ମଧ୍ୟ ଠିକ୍ ହେବ ନାହିଁ। ନୃତ୍ୟ କୀର୍ତ୍ତନରେ ଯେମିତି ଆମେ କରୁଛେ, ଅଂଶଗ୍ରହଣ କରୁଛେ, ସେଇଭଳି ଭାବରେ ଏ ଦର୍ଶନକୁ ମଧ୍ୟ ଶୁଣିବାକୁ ଅଛି, ବୁଝିବାକୁ ପଡ଼ିବ। ସମସ୍ତେ ବୁଝିଲେ ଆମେ ସେଇଟା ବୁଝେଇବା, ଆମେ ଯଦି ନିଜେ ବୁଝିନଥିବା ଆମେ କ'ଣ ବୁଝେଇବା। ତେଣୁ ଆମେ ଏ ଭଗବତ ଗୀତା ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ସବୁ ଇସ୍କନ କେନ୍ଦ୍ରରେ, ସାରା ପୃଥିବୀରେ ଯେତେ କେନ୍ଦ୍ର ଅଛି, ସକାଳେ 8-9 ଭାଗବତ। ଇଏ ହେଉଛି ଗ୍ରାଜୁଏସନ୍, ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି, ଇଏ ହେଉଛି ଗ୍ରାଜୁଏସନ୍ ଷ୍ଟଡି। ଏଇ ଭଗବତ ଗୀତା ହେଉଛି ମିନିମମ୍ ହାଇସ୍କୁଲ, ହାଇସ୍କୁଲ ପାସ୍ କରିବାକୁ ପଡ଼ିବ ଗୀତା, ତାପରେ ଯାଇକିରି କଲେଜରେ ପଢ଼ିବା। ସେ ସକାଳର ପାଠ ହେଉଛି କଲେଜ ପାଠ, ତେଣୁ ଏଇ ସନ୍ଧ୍ୟାବେଳେ ଯେଉଁ ପ୍ରଭୁପାଦ ମହାରାଜ ବ୍ୟବସ୍ଥା କରିଛନ୍ତି ଏଇ ସ୍କୁଲ ପାଠ, ଓ ଆ କଖଠୁ ଆରମ୍ଭ ହେବ। ଧର୍ମର ଯେଉଁ ସବୁ ରହିଛି ମୂଳ ମୂଳ ବେସିକ୍ ଯେଉଁ ରହିଛି, ସେସବୁ ଜ୍ଞାନ ଭଗବତ ଗୀତାରେ ଆମେ ପ୍ରାପ୍ତ ହେବା। ତେଣୁ ଯେଉଁମାନେ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗଦାନ କରିବେ, ବିଶେଷ ଭାବରେ ଯେଉଁମାନେ ବ୍ରାହ୍ମଣ ଦୀକ୍ଷା ନେବେ, ସେମାନେ ଏଇସବୁ ଜ୍ଞାନ ପ୍ରାପ୍ତ ହେବା କଥା। ଜ୍ଞାନ ପ୍ରାପ୍ତ ହେଲେ ଆମେ ନିଜେ ଜାଣିଲେ ଅନ୍ୟମାନଙ୍କୁ ବୁଝେଇବା। ତେଣୁ ଆମେ ଏଇ ଭଗବତ ଗୀତା ଯେଉଁ ଗତକାଲି କହିଥିଲେ, କେତେ ହୁଏତ କେତେଜଣ ନଥାଇପାରନ୍ତି ଗତକାଲି, ଆଜି କେତେଜଣ ନୂଆ ଆସିଥାଇପାରନ୍ତି, ଆମେ ଖାଲି ସଂକ୍ଷେପରେ କହିଦେବା ଗତକାଲି ଯାହା କହିଥିଲେ ସଂକ୍ଷେପରେ। ଏ ଯେଉଁ ଭଗବତ ଗୀତା, ଇଏ ହେଉଛି ମହାଭାରତର ଗୋଟିଏ ଅଧ୍ୟାୟ, ଗୋଟିଏ ପାର୍ଟ, ଗୋଟିଏ ଅଂଶ। ମହାଭାରତରେ 100,000 ଶ୍ଳୋକ ରହିଛନ୍ତି ଏବଂ 18 ପର୍ବ ରହିଛନ୍ତି। ତେଣୁ ସେଇ ଯେଉଁ ଭୀଷ୍ମ ପର୍ବ, ତା ଭିତରେ ଗୋଟେ ପର୍ବ ରହି, ଯେଉଁଟା ମହାଭାରତ ଯୁଦ୍ଧର କଥା। ଭୀଷ୍ମ ମହାଭାରତ ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା, କୌରବ ପକ୍ଷରୁ ସେନାପତି ଥିଲେ ଭୀଷ୍ମ, ତାଙ୍କୁ ସେତେବେଳେ ପାଖାପାଖି 450 ବର୍ଷ ଏଇଭଳି ଭାବରେ ତାଙ୍କର ବୟସ ଥିଲା ସେହି ସମୟରେ। ସିଏ ଥିଲେ ସେନାପତି, କୌରବ ପକ୍ଷର ସେନାପତି। 10 ଦିନ କାଳ ସେ ଯୁଦ୍ଧ କରିଥିଲେ। ଏ ଯେଉଁ ଭୀଷ୍ମ ଯେଉଁ ସମୟରେ ରହିଥିଲେ ସେଇଟାକୁ ଭୀଷ୍ମ ପର୍ବ ବୋଲି କୁହାଯାଉଛି ମହାଭାରତରେ। ତେଣୁ ଏ ଭୀଷ୍ମ ପର୍ବରେ 25 ରୁ 42 ଏଇ 18ଟି ଅଧ୍ୟାୟରେ ଏ ଭଗବତ ଗୀତା କୁହାଯାଇଛି। ଯେଉଁମାନଙ୍କର ବେଦ ଅଧ୍ୟୟନ କରିବା ପାଇଁ ଯୋଗ୍ୟତା ନାହିଁ, ଆମେ ଗତକାଲି କହିଥିଲେ, ସେମାନଙ୍କ ପାଇଁ ଏ ମହାଭାରତ ରଚନା କରାଯାଇଛି। ବ୍ୟାସଦେବ ରଚନା କଲେ ସେମାନଙ୍କ ପାଇଁ। ତେଣୁ ସେହି ମହାଭାରତରେ ଏଇ ଭଗବତ ଗୀତା ରହିଛି। ଏ ମିନିମମ୍ ଏଜୁକେସନ୍ ଯେଉଁ ରହିଛି, ହାଇସ୍କୁଲ ଷ୍ଟଡି। ତେଣୁ ଏହି ଗୀତାରେ 18ଟି ଅଧ୍ୟାୟ ରହିଛି। ଆମେ ଗତକାଲି ସଂକ୍ଷେପରେ 6ଟି ଅଧ୍ୟାୟ ବିଷୟରେ କହିଥିଲେ। 6ଟି ଅଧ୍ୟାୟକୁ ଆଚାର୍ଯ୍ୟମାନେ କହନ୍ତି ହେଉଛି କର୍ମ ଷଟକ। କେମିତି ଆମେ କର୍ମ କରିବାକୁ ପଡ଼ିବ, ସମସ୍ତେ କର୍ମ କରୁଛନ୍ତି କିନ୍ତୁ କର୍ମର ତତ୍ତ୍ୱକୁ ଜାଣନ୍ତି ନାହିଁ। ଅଧିକାଂଶ ଲୋକ ଆମେ କହିବା ଶତକଡ଼ା 100ରୁ 99 ଲୋକ ଯେଉଁ କର୍ମ କରୁଛନ୍ତି ସେମାନେ କର୍ମ ବନ୍ଧନରେ ପଡ଼ୁଛନ୍ତି। ଭଲ କାମ ହେଉ ବା ଖରାପ କାମ ହେଉ, ସାଧାରଣତଃ ଆମେ କହିବା ଧର୍ମ ମାର୍ଗରେ ଯେଉଁମାନେ ଅଛନ୍ତି ସେମାନେ ଖରାପ କାମ କରିବେ ନାହିଁ, ଭଲ କାମ କରିବେ। କିନ୍ତୁ ଏ ଭଲ କାମ କଲେ ମଧ୍ୟ ବନ୍ଧନ, ଏବଂ ଖରାପ କାମ କଲେ ଆଉ କ'ଣ କହିବା। ଭଲ କର୍ମ କଲେ ସେମାନେ ସ୍ୱର୍ଗକୁ ଲୋକକୁ ଯିବେ, ଏବଂ ପାପ କାର୍ଯ୍ୟ କଲେ ସେମାନେ ନରକକୁ ଯିବେ। ପାପ ପୁଣ୍ୟ କର୍ମ କଲେ ସ୍ୱର୍ଗ ଲୋକକୁ ଯିବେ, ପାପ କର୍ମ କଲେ ନରକକୁ ଯିବେ। କିନ୍ତୁ ନରକ ହେଉ ବା ସ୍ୱର୍ଗ ହେଉ, ସେସବୁ ଏ ଭୌତିକ ଜଗତ ଭିତରେ, ଭୌତିକ ଜଗତ ଭିତରେ ରହିବେ, ଭୌତିକ ଜଗତରୁ ଉଦ୍ଧାର ପାଇବେ, ବନ୍ଧନରେ ରହିବେ ସେମାନେ। ତେଣୁ ଏଇଭଳି ଭାବରେ କର୍ମ ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲୁ ସଂକ୍ଷେପରେ। ତେଣୁ ଆମେ ଆଜି କହିଥିଲୁ ଆଜି 7ରୁ 18 ଏଇ 12ଟି ଅଧ୍ୟାୟ ବର୍ଣ୍ଣନା କରିବା। ଭଗବତ ଗୀତାରେ ଏ 12ଟି ଅଧ୍ୟାୟ ରହିଛି। ତେଣୁ ଏଇ 7ମ ଅଧ୍ୟାୟ 6ଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଭଗବାନ କହିଲେ ଯେ ଯୋଗିନାମ ବିସର୍ବେଷାଂ ମଦ୍ଗତିନା ଅନ୍ତରାତ୍ମନା ଶ୍ରଦ୍ଧାବାନ ଭଜତ ଯେଉଁ ମାଂ ସମେ ଯୁକ୍ତ ତମ ମତ। ବିଭିନ୍ନ ପ୍ରକାର ଯୋଗୀମାନଙ୍କ ବିଷୟରେ ଆମେ ଗତକାଲି କହିଥିଲେ, ତାଙ୍କ ଭିତରୁ ଶ୍ରେଷ୍ଠ ଯୋଗୀ ହେଉଛନ୍ତି ଭକ୍ତ। ଭଗବାନ ନିଜେ କହୁଛନ୍ତି 6ଷ୍ଠ ଅଧ୍ୟାୟ 47 ଶ୍ଳୋକ। ଆପଣମାନେଙ୍କର କେଉଁମାନେ ଭଗବତ ଗୀତା ଆମେ ପଚାରିବା ପାଇଁ ଚାହୁଁନାହୁଁ, କିନ୍ତୁ ଅନ୍ତତଃପକ୍ଷେ ଯେଉଁମାନେ କୃଷ୍ଣ ଚେତନାରେ ଯୋଗଦାନ କରିଛନ୍ତି ସମସ୍ତଙ୍କୁ ଭଗବତ ଗୀତା ପଢ଼ିବାକୁ ପଡ଼ିବ। ଅନ୍ତତଃପକ୍ଷେ ଗୋଟିଏ ଶ୍ଳୋକ ପାଠ କରିବେ ସବୁଦିନେ, ସବୁଦିନେ ଗୋଟିଏ ଗୋଟିଏ ଶ୍ଳୋକ ପାଠ କରନ୍ତି, ବେଶୀ ନହେଲେ ମଧ୍ୟ। ତେଣୁ ଏଇ ଭଗବତ ଗୀତା ଯେଉଁ ରହିଛି 6ଷ୍ଠ ଅଧ୍ୟାୟ ଅନ୍ତିମ ଶ୍ଳୋକ 47 ଶ୍ଳୋକ, ସେହି ଶ୍ଳୋକରେ ଭଗବାନ କହିଲେ ଯେତେ ଯୋଗୀମାନେ ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ଯୋଗୀ ହେଉଛନ୍ତି ଭକ୍ତ। ଯୋଗିନାମ ବିସର୍ବେଷାଂ ମଦ୍ଗତିନା ଅନ୍ତରାତ୍ମନା ଶ୍ରଦ୍ଧାବାନ ଭଜତି ଯେଉଁ ମାଂ ସମେ ଯୁକ୍ତ ତମ ମତ। ଯେଉଁମାନେ ଭଗବାନଙ୍କୁ ଭଜନ କରନ୍ତି, ଭକ୍ତି ମାର୍ଗରେ ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ସେମାନେ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, ଶ୍ରେଷ୍ଠ ଯୋଗୀ, ଯୋଗିନାମ ବିସର୍ବେଷାଂ। ତେଣୁ 7 ଅଧ୍ୟାୟରୁ ଏଇ ଭକ୍ତି ବିଷୟରେ 12 ଅଧ୍ୟାୟ ପର୍ଯ୍ୟନ୍ତ କହିବେ। ଏଇ 7ରୁ 12 ହେଉଛି ଭକ୍ତିଯୋଗ। ଆମର କୃଷ୍ଣ ଚେତନା ସଂଘ ଇଏ ହେଉଛି ଭକ୍ତିଯୋଗ ଉପରେ ଆଧାରିତ। ଆମେ ହେଉଛି ଭକ୍ତି ଯୋଗୀ, ହେଁ ଆମେ ଯୋଗୀ ସବୁ, ଆମେ ସମସ୍ତେ ଯୋଗୀ। ଯେଉଁମାନେ ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଏମିତିକି ଛୋଟ ପିଲାଟି ମଧ୍ୟ ଭଗବାନଙ୍କ ନାମ ନେଉଛି, ଏବଂ ବୃଦ୍ଧ ବ୍ୟକ୍ତିମାନେ ମଧ୍ୟ ନେଇପାରିବେ, ଏବଂ ଛୋଟ ବ୍ୟକ୍ତି ମଧ୍ୟ ଯୋଗୀ। ଛୋଟ ପିଲା ହେଲେ କ'ଣ ସେ ଜଣେ ଯୋଗୀ ଭଗବାନଙ୍କର କହିବା ଅନୁସାରେ, କାରଣ ସେ ଭଗବାନଙ୍କ ନାମ ନେଉଛନ୍ତି, ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି, ସେ ମଧ୍ୟ ଜଣେ ଯୋଗୀ। ସାଧାରଣତଃ ଆମେ ଯୋଗୀ କହିଲେ କାହାକୁ ଭାବୁଛେ ନା, ଯେଉଁମାନଙ୍କର ସବୁ ଜଟା ଦାଢ଼ି ସବୁ ଥିବ ଏଇଭଳି ଭାବରେ ସେମାନେ ଯୋଗୀ ନା, ସେମାନେ ହୁଏତ ଦେଖାଯାଉଥାଇପାରନ୍ତି ଯୋଗୀ, କିନ୍ତୁ ଭଗବାନଙ୍କ ସହିତ ହୁଏତ ସେମାନେ ଯୁକ୍ତ ନ ହେଇଥାଇପାରନ୍ତି। କିନ୍ତୁ ଏ ଛୋଟ ପିଲା ହେଲେ ମଧ୍ୟ କ'ଣ ହେବ, ସେ ଯୋଗୀ, କାରଣ ଭଗବାନ ନାମ ନେଉଛି, ଭଗବାନଙ୍କ ସହିତ ଯୁକ୍ତ ହେଇଛନ୍ତି। ତେଣୁ ଏ ଭକ୍ତି ଯୋଗ ବିଷୟରେ 7ରୁ 12 ଏଇ 6ଟି ଅଧ୍ୟାୟରେ ଭଗବାନ କହିବେ। ତେଣୁ ଏ 7ମ ଅଧ୍ୟାୟରେ ଜ୍ଞାନ ବିଜ୍ଞାନ ଯୋଗରେ ଭଗବାନ କହିଲେ, ଏଇ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି 7ମ ଅଧ୍ୟାୟରେ, ଭଗବାନ ଏଇ ଯେଉଁ ଜ୍ଞାନ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଭଗବାନ ପୂର୍ଣ୍ଣ ଭାବରେ ଜାଣିବେ। ମୟାଶକ୍ତ ମନା ପାର୍ଥ ଯୋଗଂ ଯୁଞ୍ଜନ୍ ମଦାଶ୍ରୟ ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସୁଚି ତତ୍ ଶୁଣୁ। ଭଗବାନ କୁ କିଭଳି ଭାବରେ କୌଣସି ସନ୍ଦେହ ନ ରଖିକିରି ଭଗବାନ କୁ ଜାଣିପାରିବା, ଭଗବାନ ନିଜେ କହୁଛନ୍ତି ତାଙ୍କ ବିଷୟରେ, ଅସଂଶୟ କେଉଁଠି ସନ୍ଦେହ ଆସିବ ନାହିଁ ଭଗବାନଙ୍କ ବିଷୟରେ, ଭଗବାନ ନିଜେ ତାଙ୍କ ବିଷୟରେ କହୁଛନ୍ତି। ଶୁଣୁ ବୋଲି କହିଲେ, ଶୁଣୁ ଅର୍ଥ ଶୁଣ, ତେଣୁ ଏ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ଆପଣମାନେ ଶ୍ରବଣ କରୁଛନ୍ତି, ମୁଁ କୀର୍ତ୍ତନ କରୁଛି, ଯେଉଁମାନେ ଶ୍ରବଣ କରିବେ ଆଜି, ଯେଉଁମାନେ ଶ୍ରବଣ କରୁଛନ୍ତି କାଲି ସେମାନେ କୀର୍ତ୍ତନ କରିବେ। ଏ ଭକ୍ତିର ନଅଟି ଅଙ୍ଗ ରହିଛି। ପ୍ରହ୍ଲାଦ ମହାରାଜ ଏ ନଅଟି ଅଙ୍ଗ ବିଷୟରେ କହିଲେ ତାଙ୍କର ପିତା ହିରଣ୍ୟକଶିପୁଙ୍କୁ। ହିରଣ୍ୟକଶିପୁ ଜଣେ ଅସୁର ଥିଲେ, ତାଙ୍କୁ ସେହିଭଳି ଭାବରେ କହିଥିଲେ, ଇଏ ହେଉଛି ଭକ୍ତିର ନଅଟି ଅଙ୍ଗ। କିଏ କହିପାରିବେ କ'ଣ ଭକ୍ତିର ଅଙ୍ଗ? ଆମେ ସବୁ ଭକ୍ତି ମାର୍ଗୀ ରହିଛୁ, ଆମେ ସବୁ ଭକ୍ତି ଯୋଗୀ, କିଏ କହିପାରିବେ ଭକ୍ତିର କ'ଣ କ'ଣ ଅଙ୍ଗ ରହିଛି? ବହୁତ ବଢ଼ିଆ, ଶ୍ରବଣ କୀର୍ତ୍ତନ ଶ୍ରବଣରୁ ଆରମ୍ଭ ହେଉଛି ଭଗବାନଙ୍କର। ଶ୍ରବଣ କଲେ ଛୋଟ ପିଲା ଯଦି କିଛି ଜାଣିନାହିଁ, ସେ ଭଗବାନ କଥା ଶ୍ରବଣ କରୁଛି। ଆମର ଆମେ ପର୍ସନାଲ ଏକ୍ଜାମ୍ପଲ୍ଟା ଦେବାଟା ଠିକ୍ ହେବ ନାହିଁ, ଏମିତି ଆମେ ଦେଖିଛୁ ଗୋଟେ ଛୋଟ ପିଲା, ସେ କିଛି ଜାଣିନାହିଁ ତତ୍ତ୍ୱ, କିନ୍ତୁ ବହୁତ ଅନ୍ୟ ସବୁ ବିଭିନ୍ନ ଧାର୍ମିକ ମାର୍ଗରେ ସେମାନେ ସବୁ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ବହୁତ ବୟସ ତାଙ୍କୁ ମଧ୍ୟ ରହିଛି। ସେମାନେ ଯେଉଁ ପ୍ରଶ୍ନ ପଚାରୁଛନ୍ତି, ଏ ଛୋଟ ପିଲା ମଧ୍ୟ ତାର ଉତ୍ତର ଦେଇଦେଉଛନ୍ତି, ଏ କିଛି ଜାଣିନାହାନ୍ତି, ଏ ଶୁଣିଛନ୍ତି ଭଗବାନ କଥା ଶୁଣିଛନ୍ତି। ସିଏ ଶୁଣିବାଟା ହେଉଛି ବହୁତ ମୂଳ। ଆମର ସାତ ଦିନ ସାତ ରାତି ଧରିକିରି ପରୀକ୍ଷିତ ମହାରାଜ ଭାଗବତମ ଶ୍ରବଣ କଲେ, କୌଣସି ଖାଦ୍ୟ ପାନୀୟ ଏବଂ ବିଶ୍ରାମ ମଧ୍ୟ ଗ୍ରହଣ କରୁନଥିଲେ, ଖାଦ୍ୟ ପାନୀୟ ବିଶ୍ରାମ କିଛି ଗ୍ରହଣ କରୁନଥିଲେ, କାରଣ ସେ ଶ୍ରବଣ କରୁନଥିଲେ। ପ୍ରାଥମିକ ସ୍ତରରେ ଆମେ ଶ୍ରବଣ କରୁଛେ, କିନ୍ତୁ ଆଉ ଟିକେ ଯେଉଁମାନେ ଶ୍ରବଣ ମାର୍ଗରେ ଯେଉଁମାନେ ଉନ୍ନତି କରିବେ, ସେମାନେ ପାନ କରିବେ ଭଗବାନ କଥାକୁ, ସେମାନେ ପାନ କରୁଛନ୍ତି, ଶ୍ରବଣ କରୁନାହାନ୍ତି, ପାନ କରୁଛନ୍ତି, କର୍ଣ୍ଣ ମାଧ୍ୟମରେ ପାନ କରୁଛନ୍ତି। ଭାଗବତମ ଦଶମ ସ୍କନ୍ଧରେ ପରୀକ୍ଷିତ ମହାରାଜ ଏକଥା କହିଛନ୍ତି, ତେଣୁ ଭଗବାନ ନିଜ ବିଷୟରେ ସପ୍ତମ ଅଧ୍ୟାୟରେ କହୁଛନ୍ତି। ଏଇ ଯେଉଁ ରହିଛି ଭୌତିକ ଜଗତ, ଆମେ ଯାହା ଦେଖୁଛେ, ଏ ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପାଞ୍ଚଟି ତତ୍ତ୍ୱ, ଏ ପଞ୍ଚମହାଭୂତ, ପଞ୍ଚମହାଭୂତ ଯେଉଁ ରହିଛି, ଇଏ ହେଉଛି କ'ଣ, ଇଏ ହେଉଛି ସ୍ଥୂଳ ତତ୍ତ୍ୱ, ଆଉ ସୂକ୍ଷ୍ମ ରହିଛି, ଆକାଶ ମଧ୍ୟ ସ୍ଥୂଳ ସୂକ୍ଷ୍ମ, ଏ ମହାଭୂତ ବୋଲି କୁହାଯାଉଛି, ଏହା ଭିତରୁ ସ୍ଥୂଳରୁ ସୂକ୍ଷ୍ମ ହେଇକା ଯାଇଛି। ଭଗବାନ ଏହିଭଳି ଭାବରେ ସୃଷ୍ଟି କରୁଛନ୍ତି। ଭଗବାନ କହିଲେ ଇଏ ହେଉଛି ଭିନ୍ନ ପ୍ରକୃତିର ଭଗବାନଙ୍କର ଶକ୍ତି। ଏ ଯେଉଁ ଆକାଶ ଗୋଟେ ତତ୍ତ୍ୱ ଅଛି, ଆମେ ଭୂମି ଜଳ ଅଗ୍ନି ବାୟୁ ଏଇ ପାଞ୍ଚଟିକୁ ବିଷୟରେ ଜାଣୁଛେ, କିନ୍ତୁ ଆକାଶ ତତ୍ତ୍ୱକୁ ଜାଣିପାରୁନାହିଁ। ଆକାଶ ତତ୍ତ୍ୱ କହିଲେ ଆମେ ଭାବୁଛେ ସ୍ୱର୍ଗଟା ହେଉଛି ଆକାଶ, ନା, ଆକାଶ ତତ୍ତ୍ୱ କହିଲେ ଗୋଟେ ପଦାର୍ଥ, ପ୍ରଭୁପାଦ ମହାରାଜ କହନ୍ତି ଏଇଟା ହେଉଛି ଇଥର, ବହୁତ ସୂକ୍ଷ୍ମ ପଦାର୍ଥ। ଆମେ ଯେଉଁ କଥା କହୁଛେ, ଏ ଯେଉଁ ଶବ୍ଦ ହେଉଛି ଆପଣ ଶୁଣୁଛନ୍ତି, ଏଠି ଆକାଶ ରହିଛି। ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଶବ୍ଦ କ୍ଷେ ଆକାଶରେ ହେଉଛି ଶବ୍ଦ, ଆକାଶ ହେଉଛି ବହୁତ ସୂକ୍ଷ୍ମ ତତ୍ତ୍ୱ, ଇଥର ବୋଲି କୁହାଯାଉଛି। ପ୍ରଭୁପାଦ ମହାରାଜ ଇଂରାଜୀରେ ଟ୍ରାନ୍ସଲେସନ୍ କରି ଇଥର, ତେଣୁ ଏ ଆକାଶ ତତ୍ତ୍ୱ ଏସବୁ, ଏ ପାଞ୍ଚଟି ମହାଭୂତ ଏବଂ ଆଉ ତିନୋଟି ରହିଛି ବହୁତ ସୂକ୍ଷ୍ମ ତତ୍ତ୍ୱ, ସେ ହେଉଛି ମନ ବୁଦ୍ଧି ଏବଂ ଅହଂକାର। ଏସବୁ ଆମର ସୂକ୍ଷ୍ମ ଶରୀର, ମନ ବୁଦ୍ଧି ଅହଂକାରରେ ଆମେ ସୂକ୍ଷ୍ମ ଶରୀର ରହିଛେ, ଆମେ ସୂକ୍ଷ୍ମ ଶରୀରରେ ମଧ୍ୟ ବନ୍ଧ ନେଇକି ରହିଛେ, ସ୍ଥୂଳ ଶରୀର ହେଇଛେ, ସୂକ୍ଷ୍ମ ଶରୀରରେ ମଧ୍ୟ ହେଇଛେ। ତେଣୁ ଏଇ ଭକ୍ତି ମାର୍ଗ ଯଦି ଆମେ ଗ୍ରହଣ କରିବା, ତାହେଲେ ଆମେ ଏଇ ବନ୍ଧନରୁ ମୁକ୍ତ ହେବା। ବନ୍ଧନରୁ କେହି ମୁକ୍ତ ହେଇପାରୁନାହାନ୍ତି, ସେମାନେ ଜାଣନ୍ତି ନାହିଁ ସେମାନେ ବନ୍ଧନର ଅବସ୍ଥାରେ ଅଛନ୍ତି ବୋଲି। ତେଣୁ ଏଇ ଯେଉଁ ମନ ବୁଦ୍ଧି ହଙ୍କା, ଇଏ ବହୁତ ସୂକ୍ଷ୍ମ ତତ୍ତ୍ୱ, ଏଇସବୁ ତତ୍ତ୍ୱ ବିଷୟରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଲେ। ତେଣୁ ଏ ଆଧ୍ୟାତ୍ମିକ ମାର୍ଗରେ ଯେଉଁମାନେ ଅଗ୍ରସର ହେବେ, ଏଇଭଳି ଭାବରେ ଜ୍ଞାନ ପ୍ରାପ୍ତ ହେବେ ଭଗବାନ ବିଷୟରେ। ଯାହା ସବୁ ଦେଖୁଛେ ଏସବୁ ସବୁ ଭଗବାନଙ୍କର ସବୁ ସବୁ ଏମିତି କିଛି ନାହିଁ ଯେଉଁଟା ଭଗବାନଙ୍କ ଠାରୁ ଆସିନାହିଁ। ଜନ୍ମାଦି ଅସଯଥ, ଯେଉଁମାନେ ଭକ୍ତି ମାର୍ଗରେ ଯେତେ ଉନ୍ନତ ସେମାନେ ଭଗବାନଙ୍କୁ ସେହିଭଳି ଭାବରେ ଉପଲବ୍ଧି କରନ୍ତି, ସେତେ ଅଧିକ ଉପଲବ୍ଧି କରନ୍ତି। ଥରେ ଗୋଟେ କଥା ରହିଛି, ଥରେ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରୁଥିଲେ, କୌରବମାନଙ୍କର ମୁଖ୍ୟ ଯିଏ ହେଉଛନ୍ତି ଦୁର୍ଯ୍ୟୋଧନ ଏବଂ ପାଣ୍ଡବମାନଙ୍କର ମୁଖ୍ୟ ହେଉଛନ୍ତି କିଏ, ଯୁଧିଷ୍ଠିର ମହାରାଜ। ସେମାନଙ୍କ ଭିତରେ ପରୀକ୍ଷା କରୁଥିଲେ କିଏ କେତେ ଉନ୍ନତ ସ୍ତରରେ। ତାଙ୍କୁ ଗୋଟେ ପକ୍ଷୀ ଦେଲେ ତାଙ୍କୁ କହିଲେ ଏଇଟାକୁ ନେଇକରି ହତ୍ୟା କରିକି ଆଣିବ, କେହି ଯେମିତି ଦେଖିପାରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ ଗଲେ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ, କହିଲେ ମୁଁ ଗୋଟେ ଅନ୍ଧକାର ଗୃହକୁ ଚାଲିଗଲି ଏବଂ ଗୋଟେ ଘୋଡ଼ି ପଡ଼ିଲି, ତାକୁ ଭିତରେ ରଖି ମୋଡ଼ିଦେଲି, ସେ କେହି ଜାଣି ଦେଖିପାରିଲେ ନାହିଁ, ଏଭଳି ଭାବରେ ସେ କହିଲେ। କିନ୍ତୁ ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ଏ ମହାଭାରତରେ ଏ କଥା ସବୁ ରହିଛି। ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ବହୁତ ସମୟ ପରେ ଫେରିଲେ, ମନ ଦୁଃଖରେ ଫେରୁଛନ୍ତି। ଦ୍ରୋଣାଚାର୍ଯ୍ୟ ପଚାରିଲେ କ'ଣ ହେଲା, ମନ ଦୁଃଖ କାହିଁକି କରୁଛ? ନା ମୁଁ କେଉଁଠି ଏମିତି ସ୍ଥାନ ପାଇଲି ନାହିଁ ଯେଉଁଠି କେହି ନାହାନ୍ତି, ତେଣୁ ମୁଁ ଏ ପକ୍ଷୀକୁ ହତ୍ୟା କରିପାରିଲି ନାହିଁ। ହଁ, ପ୍ରକୃତରେ ଯୁଧିଷ୍ଠିର ମହାରାଜ ବହୁତ ଭକ୍ତି ମାର୍ଗରେ ବହୁତ ଉନ୍ନତ ସ୍ତରରେ ଅଛନ୍ତି, ସବୁଠି ଭଗବାନ ରହିଛନ୍ତି। ଆମ ପିଲାଦିନେ ଆପଣମାନେ ପଢ଼ୁଥିବେ, ଯାହା ମୁଁ ଦେଖାଇ ଯାହା ମୁଁ ସବୁ ଏସବୁ ଭଗବାନଙ୍କର, ଭଗବାନ ଏସବୁ ଦେଖୁଛନ୍ତି, ଯାହା ସବୁ ଭଗବାନ, ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି, ସବୁଠାରେ ଭଗବାନ ଅଛନ୍ତି। ଯିଏ ଯେତେ ଉନ୍ନତ ସେ ସେତିକି ଉପଲବ୍ଧି କରିବେ ଭଗବାନଙ୍କୁ। ତେଣୁ ଏହିଭଳି ଭାବରେ ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ ସବୁ ତାଙ୍କର ତତ୍ତ୍ୱ ବିଷୟରେ କହିକିରି ଅନ୍ତିମରେ କହିଲେ, ବିଭିନ୍ନ ପ୍ରକାର ଟେକ୍ନିକାଲ ଟର୍ମ କହିଲେ, ସାଧି ଭୂତାଦି ଦୈବଂ ସାଧି ଯଜ୍ଞଂ ଚ ଯେ ବିଧୁ ପ୍ରୟାଣ କାଳେ ଚ ମାଙ୍କ ଦେ ବିଧୁ ଯୁକ୍ତ ଚେତସ। ଏ ତିନୋଟି ତତ୍ତ୍ୱ ରହିଛି, ଗୋଟେ ହେଉଛି ଅଧିଭୂତ, ଗୋଟେ ଅଧିଦୈବ, ଗୋଟେ ଅଧ୍ୟାତ୍ମ। ଏ ତିନୋଟି ତତ୍ତ୍ୱ ବିଷୟରେ ଟେକ୍ନିକାଲ ଟର୍ମ, ଆଧ୍ୟାତ୍ମିକ ଶବ୍ଦ, ଏଇଟାକୁ କେହି ବୁଝିପାରିବେ ନାହିଁ। ତେଣୁ ଅଷ୍ଟମ ଅଧ୍ୟାୟରେ ଭଗବାନ ଅର୍ଜୁନ ପଚାରିଲେ, କ'ଣ ସେ ତତ୍ତ୍ୱ, କିଂ ତତ୍ ବ୍ରହ୍ମ, କିଂ ଅଧ୍ୟାତ୍ମ, କିଂ କର୍ମ ପୁରୁଷୋତ୍ତମ। ଏଇ ରହିଛି ଆମର ଗୋଟେ ରହିଛି ଗୀତା ମହାତ୍ମ୍ୟରେ, ଏଇ ଗୋଟିଏ ଯେଉଁ ଶ୍ଳୋକ ରହିଛି, ଏଇ ଶ୍ଳୋକ ଶୁଣିକରି ଜଣେ ବ୍ରହ୍ମ ରାକ୍ଷସ ପଦରୁ ଉଦ୍ଧାର ପାଇଯାଇଥିଲେ, ଏସବୁ କଥା ରହିଛି। ଯାହା ହଉ, ଏଇଭଳି ଭାବରେ ଯେଉଁ ଅଧିଭୂତ, ଅଧିଦୈବ, ଅଧି ଅଧ୍ୟାତ୍ମ ଏବଂ ବ୍ରହ୍ମ, ଏଇ ବ୍ରହ୍ମ ଆମେ କହିଲେ ନା ଭଗବତ ଗୀତାରେ ତିନି ପ୍ରକାର ସବୁ ଜ୍ଞାନ ରହିଛି, ଗୋଟେ ହେଉଛି ବ୍ରହ୍ମ, ଗୋଟେ ହେଉଛି ପରମାତ୍ମା, ଗୋଟେ ହେଉଛି ଭଗବାନ। ଏ ତିନି ପ୍ରକାର ତତ୍ତ୍ୱ ରହିଛି, ଗୁହ୍ୟ, ଗୁହ୍ୟତର ଏବଂ ଗୁହ୍ୟତମ ତତ୍ତ୍ୱ ସବୁ ରହିଛି। ତେଣୁ ଅର୍ଜୁନ ଏ ପ୍ରଶ୍ନ ପଚାରିଲେ, କିଂ ତତ୍ ବ୍ରହ୍ମ, ସେ ବ୍ରହ୍ମ କ'ଣ? ମୁଁ ଗୋଟେ ଥରେ କ୍ଲାସ୍ ଦେଉଥିଲି ବ୍ରହ୍ମପୁରରେ, ଗୋଟେ ଇଭିନିଂ ପ୍ରୋଗ୍ରାମ୍ ହେଉଥିଲା ଭକ୍ତି ବୃକ୍ଷ, ସେଠି ଜଣେ ପଚାରିଲେ, ବ୍ରହ୍ମ କ'ଣ, ବ୍ରହ୍ମ କ'ଣ ଯେଉଁ ରହିଛି, ବ୍ରହ୍ମ କ'ଣ? ଯଦି ଆମେ ବୈଜ୍ଞାନିକମାନେ ପଚାରିବା, ସେମାନେ କହିବେ ଇଏ କିଛି ନୁହଁ, ବ୍ରହ୍ମ କିଛି ନାହିଁ, ବ୍ରହ୍ମ ବସ୍ତୁ, ସେମାନେ ଏପର୍ଯ୍ୟନ୍ତ ଜାଣିନାହାନ୍ତି ବ୍ରହ୍ମ କ'ଣ। କିନ୍ତୁ ଭଗବାନ ତାର ସବୁ ଉତ୍ତର ଦେଇଛନ୍ତି, ଭଗବାନ ପାଖରେ ସବୁ ପ୍ରଶ୍ନର ଉତ୍ତର ଅଛି, କିନ୍ତୁ ବୈଜ୍ଞାନିକମାନଙ୍କ ପାଖରେ ସବୁ ପ୍ରଶ୍ନର ଉତ୍ତର ନାହିଁ, ସବୁ ପ୍ରଶ୍ନର ଉତ୍ତର ନାହିଁ, ଦେଇପାରିବେ ନାହିଁ, ସେମାନେ ତାଙ୍କର ଗବେଷଣା ଚାଲିଛି। ତେଣୁ ଯେଉଁ ଭଗବାନ କହିଲେ, ଅକ୍ଷରଂ ବ୍ରହ୍ମ ପରମ, ବ୍ରହ୍ମ ହେଉଛି ଏଭଳି ବସ୍ତୁ ଯେଉଁଟା ଅକ୍ଷର, ଯେଉଁଟା କ୍ଷୟ ହେବ ନାହିଁ, ଅକ୍ଷର, ଇଏ ହେଉଛି ବ୍ରହ୍ମ, ଆମେ ସବୁ ବ୍ରହ୍ମ, ଆମେ ସବୁ ବ୍ରହ୍ମ, ଭଗବାନ ମଧ୍ୟ ବ୍ରହ୍ମ, କିନ୍ତୁ ଜୀବ, ଆମେ ହେଉଛୁ ଜୀବ ବ୍ରହ୍ମ, ଭଗବାନ ହେଉଛନ୍ତି ପରମ ବ୍ରହ୍ମ। ଅର୍ଜୁନ ଭଗବାନଙ୍କୁ ସ୍ତୁତି କରିବେ, ପରମ ବ୍ରହ୍ମ କହିଲେ, ଆମେ ହେଉଛେ, ଆମେ ଯେଉଁ ଜୀବ ବ୍ରହ୍ମ, ଆମେ ସେ ପରମ ବ୍ରହ୍ମଙ୍କର ଅଂଶ, ପରମ ବ୍ରହ୍ମଙ୍କର ଅଂଶ। ଏ ବ୍ରହ୍ମ ବସ୍ତୁ ଯେଉଁ ରହିଛି, ଏ ଭୌତିକ ବସ୍ତୁଠାରୁ ପୃଥକ୍, ଭୌତିକ ବସ୍ତୁ ନାଶଶୀଳ, ନାଶ ହୋଇଯିବ, କିନ୍ତୁ ଏ ବ୍ରହ୍ମ ବସ୍ତୁ ନାଶ ହେବ ନାହିଁ। ଆମେ ଗତକାଲି କହିଥିଲେ, ନିଆଁରେ ପଡ଼ିବ ନାହିଁ, ଅଗ୍ନିରେ ଭିଜିଯିବ ନାହିଁ, ଏସବୁ ରହିଛି, ନାଶ ହେବ ନାହିଁ ଏ ବ୍ରହ୍ମ। ତେଣୁ ଏ ଯେଉଁ ବ୍ରହ୍ମ ବସ୍ତୁ ରହିଛି, ଏ ଆମେ କହିଲେ, ଏ ବ୍ରହ୍ମ ବସ୍ତୁ ହେଉଛି ଗୁହ୍ୟ ଜ୍ଞାନ, ଭଗବତ ଗୀତାରେ ଗୁହ୍ୟ ଜ୍ଞାନ ହେଉଛି ବ୍ରହ୍ମ, ବ୍ରହ୍ମ ଜ୍ଞାନ। ଭଗବାନଙ୍କର ତିନି ପ୍ରକାର ଭାବରେ ଭଗବାନ ଅନୁଭୂତ ହୁଅନ୍ତି, ଗୋଟେ ହେଉଛି, ପ୍ରଥମ ହେଉଛି ବ୍ରହ୍ମ ଅନୁଭୂତି। ବ୍ରହ୍ମ ଅନୁଭୂତି କହିଲେ, ଭଗବାନ ଶରୀରର ଯେଉଁ ଜ୍ୟୋତି ବାହାରୁଛି, ସିଏ ହେଉଛି ବ୍ରହ୍ମ, ବ୍ରହ୍ମ ଜ୍ୟୋତି, ଇଏ ହେଉଛି ଗୁହ୍ୟ ଜ୍ଞାନ, ଇଏ ହେଉଛି ଭଗବତ, ଭଗବତ ଜ୍ଞାନର ଆରମ୍ଭ, ପ୍ରାରମ୍ଭିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ। ତେଣୁ ବ୍ରହ୍ମ ଜ୍ଞାନ ବିଷୟରେ ଭଗବାନ ଏଇ ସପ୍ତମ ଅଧ୍ୟାୟରେ ମଧ୍ୟ କହିଛନ୍ତି, ବ୍ରହ୍ମ କ'ଣ କି ଅଷ୍ଟମ ଅଧ୍ୟାୟରେ ମଧ୍ୟ କହିଛନ୍ତି। ତେଣୁ ଇଏ ଯେଉଁ ରହିଛି ବ୍ରହ୍ମ କହିଲେ, ଭଗବାନଙ୍କ ଏଇ ଯେଉଁ ଜ୍ୟୋତି ଆମେ ଦେଖୁଛେ ଆକାଶରେ, ଏତେ ଜ୍ୟୋତି ସବୁ ରହିଛି, ରାତିରେ ମଧ୍ୟ ଜ୍ୟୋତି ସବୁ, ଚନ୍ଦ୍ର ଇତ୍ୟାଦି, ତାରା ଇତ୍ୟାଦି ରହିଛନ୍ତି, ଦିନରେ ସୂର୍ଯ୍ୟ ଏବଂ ଦିନରେ ଆଉ ତ କେହି ଦେଖାଯାଆନ୍ତିନି, ଦିନରେ ମଧ୍ୟ ସବୁ ରହିଛନ୍ତି, ଚନ୍ଦ୍ର ତାରା ଏମାନେ ସବୁ ରହିଛନ୍ତି ଦିନବେଳା, କିନ୍ତୁ ଆମେ ଦେଖିପାରୁନାହିଁ। କାହିଁକି ନା ସୂର୍ଯ୍ୟର ଆଲୋକ ଏତେ ପ୍ରଖର ରହିଛି, ସେ ଆଲୋକରେ ଚନ୍ଦ୍ରର କିରଣ ଆଉ ଯେମିତି ଆମେ ଦେଖୁଛେ ସୂର୍ଯ୍ୟ ଆଲୋକ ଆସିଗଲେ ଆମେ ଯେଉଁ ଲାଇଟ୍ ରାତିରେ ଏତେ ଚିକ୍ ଚିକ୍ କରୁଛି, ଦିନବେଳା ତାକୁ ଦେଖାଯିବ ନାହିଁ ଜଳୁଛି କି ନାହିଁ କେହି ଜାଣିପାରିବେ ନାହିଁ। ତେଣୁ ସେହିଭଳି ଭାବରେ ବ୍ରହ୍ମ ଏ କେଉଁଠୁ ଆସୁଛି, ଏଇ ସୂର୍ଯ୍ୟଙ୍କର ଯେଉଁ ଆଲୋକ ବା ଚନ୍ଦ୍ରର ଆଲୋକ ବା ଏଇ ବିଜୁଳି ବକ୍ତିର ଯେଉଁ ଆଲୋକ ଏସବୁ କେଉଁଠୁ ଆସିଛି, ଏ ଭଗବାନ ଠାରୁ ଆସିଛି। ଭଗବାନ ହେଉଛନ୍ତି ସବୁକିଛି, ଯସ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି ବ୍ରହ୍ମା। ଆଜି ଆମର ମହାରାଜ ସକାଳେ କହୁଥିଲେ ବ୍ରହ୍ମ ସଂହିତା, ଏ ବ୍ରହ୍ମ ସଂହିତାରେ ବ୍ରହ୍ମା କହିଛନ୍ତି ଯାହାଙ୍କର ଆଲୋକରୁ ଅନ୍ୟମାନେ ସବୁ ଆଲୋକ ପ୍ରାପ୍ତ ହେଉଛନ୍ତି। ଯସ୍ୟ ପ୍ରଭା ପ୍ରଭବତୁ ଜଗଦଣ୍ଡ କୋଟି, ଖାଲି ଗୋଟିଏ ଜଗତ ରହିଛି ତା ନୁହଁ, ଏଇଭଳି ଭାବରେ ଆଜି କାଲି କହିଥିଲେ ମହାରାଜ ବିଭିନ୍ନ ବ୍ରହ୍ମାଣ୍ଡ ରହିଛି, କେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମାଙ୍କର ଦଶମୁଖ, କେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମାଙ୍କର ଶହେ ମୁଖ, ଏସବୁ ଗତକାଲି କହିଥିଲେ ମହାରାଜ। ଏହିଭଳି ଭାବରେ ବ୍ରହ୍ମାଣ୍ଡ ରହିଛି, ଏଇ ବ୍ରହ୍ମାଣ୍ଡରେ ସବୁ ବ୍ରହ୍ମାଣ୍ଡରେ ଗୋଟିଏ ଗୋଟିଏ ସୂର୍ଯ୍ୟ ରହିଛନ୍ତି, ସୂର୍ଯ୍ୟ ଚନ୍ଦ୍ର ଏସବୁ ରହିଛନ୍ତି। ସେ ସୂର୍ଯ୍ୟ ଏବଂ ଚନ୍ଦ୍ର ଇତ୍ୟାଦି କିଭଳି ଭାବରେ ଆଲୋକ ପ୍ରାପ୍ତ ହେଉଛନ୍ତି ନା, ଭଗବାନଙ୍କ ଶରୀରରୁ ଯେଉଁ ଜ୍ୟୋତି ବାହାରୁଛି ସେଇ ଜ୍ୟୋତିରେ ସେମାନେ ଜ୍ୟୋତି ପ୍ରାପ୍ତ ହେଉଛନ୍ତି। ଯଶ ପ୍ରଭା ପ୍ରଭବତ ଜଗଦଣ୍ଡ କୋଟି, କୋଟି କୋଟି ଜଗତ ରହିଛି, ଆଉ କ'ଣ କହିବା ଆମେ, ଆମେ ଖାଲି ଏଇ ଭୌତିକ ଜଗତ ବିଷୟରେ ବୈଜ୍ଞାନିକମାନେ ଜାଣିନାହାନ୍ତି, ପୃଥିବୀ ଛଡ଼ା ଆଉ କେଉଁ ଜାଣନ୍ତି, ସେମାନେ କହନ୍ତି ଆଉ କେଉଁଠି ଜୀବନ ନାହିଁ, ଏସବୁ କଥା ରହିଛି। ତେଣୁ ଇଏ ହେଉଛି ବ୍ରହ୍ମ ଜ୍ଞାନ, ଇଏ ହେଉଛି ଗୃହ ଜ୍ଞାନ। ଆଠାରୁ ଆହୁରି ଉନ୍ନତତର ଜ୍ଞାନ ହେଉଛି ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ। ପରମାତ୍ମା ସେ ଭଗବାନଙ୍କର ଗୋଟିଏ ଅଂଶ ଭଳି, ପରମାତ୍ମା ରୂପରେ ଭଗବାନ ସବୁଠାରେ ବିଦ୍ୟମାନ। ଏ ପରମାତ୍ମା ବିଷୟରେ ବିଶେଷ ଭାବରେ ଭଗବତ ଗୀତାରେ 13 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି, ପରମାତ୍ମା କେମିତି ସର୍ବତଃ ପାଣିପା ସବୁଠାରେ ସେ ରହିଛନ୍ତି, ଭଗବାନ ପରମାତ୍ମା ରୂପରେ ସବୁଠାରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ବର୍ଣ୍ଣନା କରାଯାଇଛି ଭଗବତ ଗୀତାରେ, ଏ ପରମାତ୍ମା ସବୁଠାରେ ଭଗବାନ ପରମାତ୍ମା ରୂପରେ ଆପଣଙ୍କ ହୃଦୟରେ ମଧ୍ୟ ରହିଛନ୍ତି ଭଗବାନ। କିଏ କହିପାରିବ ଆମର କେଉଁଠି ରହିଛନ୍ତି ଭଗବାନ ହୃଦୟରେ? ଥରେ ଏ ପ୍ରଶ୍ନଟି ପଚାରିଲେ, ଭଗବତ ଗୀତାରେ କୁହାଯାଇଛି, ଭଗବତ ଗୀତାରେ କୁହାଯାଇଛି, ଅନେକ ସ୍ଥାନରେ କୁହାଯାଇଛି, ଈଶ୍ୱର ସର୍ବଭୂତାନାଂ ହୃଦେଶେ ଅର୍ଜୁନ ତିଷ୍ଠତି। ଭଗବାନ ସମସ୍ତଙ୍କ ଜୀବନ, ଖାଲି ମନୁଷ୍ୟ ନୁହଁ, ପଶୁ ପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ହୃଦେଶେ ଅର୍ଜୁନ ତିଷ୍ଠତି। ତେଣୁ ଆଜିକାଲି ବର୍ତ୍ତମାନ ବୈଜ୍ଞାନିକମାନଙ୍କର ବହୁତ ଉଦ୍ଭାବନ କରି ଆର୍ଟିଫିସିଆଲ ହାର୍ଟ ତିଆରି କରିଛନ୍ତି। ଆପଣଙ୍କ ଯଦି ହାର୍ଟ ଖରାପ, ହାର୍ଟ ଫେଲିଅର ହୋଇଗଲା, ଆଉ ଗୋଟେ ଆର୍ଟିଫିସିଆଲ କୃତ୍ରିମ ହୃଦୟ ଲଗାଇଦେବେ, ଆର୍ଟିଫିସିଆଲ ହାର୍ଟ। ତେଣୁ ଜଣେ ପଚାରିଲେ ପ୍ରଭୁପାଦ ମହାରାଜଙ୍କୁ, ଜଣେ ପଚାରିଲେ ପ୍ରଭୁପାଦ ମହାରାଜ ଆମର ତ କହୁଛନ୍ତି ଭଗବାନ ରହିଛନ୍ତି ହୃଦୟ ଭିତରେ, ଆଜିକାଲି ତ ସେ ହୃଦୟକୁ ଚେଞ୍ଜ କରିଦେଉଛନ୍ତି, ତାହେଲେ ଭଗବାନ କେଉଁଠି ରହିବେ, ଏ ପ୍ରଶ୍ନଟି ପଚାରିଲେ। ତେଣୁ ପ୍ରଭୁପାଦ ମହାରାଜ ତାର ଉତ୍ତର ଦେଇଛନ୍ତି, ପ୍ରଭୁପାଦ ମହାରାଜ ସେ ସମୟରେ ଗୋଟେ ଚେୟାରରେ ବସିଥିଲେ, ଚେୟାରରେ ବସିଥିଲେ, ସେ କହିଲେ ମୁଁ ଏ ଚେୟାରରେ ବସିଛି, ଜଣେ ଯଦି ଏ ଚେୟାରଟାକୁ ନେଇଯିବ ଆଉ ଗୋଟେ ଚେୟାର ପକାଇଦେବ, ତାହେଲେ ମୁଁ କ'ଣ ସେ ଚେୟାର ଉଠିକି ସେ ଚେୟାରରେ ବସିପାରିବି ନାହିଁ। ଏହିଭଳି ଭାବରେ ପ୍ରଭୁପାଦ ମହାରାଜ ତା ଉଦାହରଣ ଦେଲେ। ତେଣୁ ଆର୍ଟିଫିସିଆଲ ହାର୍ଟ ଲାଗିଲେ ମଧ୍ୟ ସେ ଭଗବାନ ସେଇଠି ପୁଣି ଆର୍ଟିଫିସିଆଲ ହାର୍ଟରେ ରହିବେ, ହେଲେ ଭଗବାନ ଆମେ ମଧ୍ୟ ସେଇଠି ରହିଛେ ହାର୍ଟରେ, ସେଇ ହୃଦୟ ଭିତରେ ସମସ୍ତେ ରହିଛେ, ଆମେ ମଧ୍ୟ ରହିଛେ। ଇଏ ପରମାତ୍ମା ସବୁଠାରୁ ବିଦ୍ୟମାନ, ସମସ୍ତ ହୃଦୟରେ ଭଗବାନ ରହିଛନ୍ତି ପରମାତ୍ମା ରୂପରେ, କିନ୍ତୁ ଆଜି ଆମେ ତାଙ୍କୁ ଜାଣିପାରୁନାହିଁ। ଭଗବାନ ଯଦିଓ ସମସ୍ତଙ୍କ ହୃଦୟରେ ରହିଛନ୍ତି, ଆମେ ଭଗବାନ ହୃଦୟରେ ରହିଛନ୍ତି କେମିତି ପ୍ରମାଣ କ'ଣ, ଭଗବାନ ତାର ଉତ୍ତର ଦେଇଛନ୍ତି 15 ଅଧ୍ୟାୟରେ ଭଗବତ ଗୀତାରେ। ଆପଣ କହିବା ମୁଁ ସର୍ବସଚାହଂ ହୃଦି ସନ୍ନିବିଷ୍ଟୋ ମଥ ସ୍ମୃତିର୍ଜ୍ଞାନମ ଅପୋହନମ ଚ, ସମସ୍ତଙ୍କ ହୃଦୟ ବିଦେଶ ରହିକରି ତାଙ୍କଠାରୁ ସ୍ମୃତି ଆସୁଛି। ଆପଣ ବେଳେବେଳେ କହିବେ ମୁଁ ସେ ଆମ ମୋ ଜପ ବ୍ୟାଗ୍ଟା କେଉଁଠି ରଖିଲି ମୋର ମନେ ପଡ଼ୁନି, ମନେ ପଡ଼ୁନି, ମନେ ପଡ଼ୁନି, କାହିଁକି ନା ଭଗବାନ ସେ ଭୁଲେଇ ଦେଉଛନ୍ତି, ଏଇ ଅପହନମ ଏଇଟା ହେଉଛି ବିସ୍ମୃତି। ଆଉ ମନେ ପଡ଼ିଯିବ କଥା 100 ବର୍ଷ ତଳର ବା 100 ବର୍ଷ କିଛି ବର୍ଷ ତଳର କଥା, କେଉଁଠି ଗୋଟେ କ'ଣ ଆଲୋଚନା ହେଇଥିବ ଆମ ମନକୁ ଆସିଯିବ ଏଇଟା ଏଇଟା ଏମିତି ହେଇଥିଲା ବୋଲି, ସେ ସ୍ମୃତି ଭଗବାନ ଦେଉଛନ୍ତି ଏବଂ ବିସ୍ମୃତି ମଧ୍ୟ ସେ ଯାଉଛନ୍ତି ଏବଂ ଜ୍ଞାନ ମଧ୍ୟ ଭଗବାନ ଦେଉଛନ୍ତି। ମାତା ସ୍ମୃତିର ଜ୍ଞାନମ ଅପହନମ ଚ, ତେଣୁ ସେଇଥିରୁ ଜାଣିବା ଏ ଭଗବାନ ଦେଉଛନ୍ତି। ତେଣୁ ଯେତେବେଳେ ଆପଣଙ୍କ ସ୍ମରଣ ଆସୁଛି, ଗୋଟେ କଥା ସ୍ମରଣ ପଡ଼ିଯାଉଛି, ସେତେବେଳେ ଆମେ ଯଦି ଚିନ୍ତା କରିବା ଏ ସ୍ମରଣ ଭଗବାନ ଦେଲେ ବୋଲି, ତାହେଲେ ଆପଣ ଆସ୍ତେ ଆସ୍ତେ ଭଗବତ ଚେତନଶୀଳ ହୋଇଯିବେ। ଗୋଟିଏ ସମୟ ଆସିବ ଯେତେବେଳେ ଭଗବାନ ଦର୍ଶନ କରିବେ, ଗୋଟେ ସମୟ ଆସିବ। ତେଣୁ ଏଇ ଯେଉଁ ରହିଛି, ଏଇ ଯେଉଁ ଆମେ ଏଇ ସ୍ତରରୁ ଆମେ ବର୍ତ୍ତମାନ ଦେଖିପାରୁନି ଭଗବାନ କେଉଁଠି, ଆମେ ବଦ୍ଧ ଅବସ୍ଥାରେ ରହିଛେ। କିନ୍ତୁ ଭଗବାନ କେମିତି ଆମେ ଦେଖିବା, ଭଗବାନ ତା'ର ଉପାୟ ଦେଇଛନ୍ତି ଭଗବତ ଗୀତାରେ, ସବୁ ଜ୍ଞାନ ରହିଛି। ଆପଣମାନେ ଦେଖିବେ ଆମର ଗୋଟେ ରହିଛି ଇସ୍କନ ବୁର୍ଲା ୟୁଟ୍ୟୁବ, ତା ଦେହରେ ସବୁ ରହିଛି, ହିଷ୍ଟ୍ରି ଇନ୍ ଭଗବତ ଗୀତା, ଜୋଗ୍ରାଫି ଇନ୍ ଭଗବତ ଗୀତା, ଇକୋନୋମିକ୍ସ ଇନ୍ ଭଗବତ ଗୀତା, ମେଡ଼ିସିନ୍ ଇନ୍ ଭଗବତ ଗୀତା, ଏଇଭଳି ଭଗବତ ଗୀତାର ଅନେକ ପ୍ରକାର ଜ୍ଞାନ ରହିଛି। ଆମର ଇସ୍କନ ବୁର୍ଲା ୟୁଟ୍ୟୁବରେ ଆପଣମାନେ ସବସ୍କ୍ରାଇବ୍ କରିବେ, ଦେଖିବେ ସବୁ ଆସିବ, ସବୁ ରହିଛି ଭଗବତ ଗୀତାରେ, ସବୁ ପ୍ରକାର ଜ୍ଞାନ ରହିଛି। ଇତିହାସ ରହିଛି, ଭୂଗୋଳ ରହିଛି, ରାଜନୀତି ବିଜ୍ଞାନ ରହିଛି, ସବୁ ମେଡ଼ିକାଲ କ'ଣ ମେଡ଼ିକାଲ ସାଇନ୍ସ ମେଡ଼ିକାଲ ନଲେଜ୍ ରହିଛି, ସର୍ଜରୀ ବିଷୟରେ ରହିଛି, ସବୁ କଥା ରହିଛି। ଆପଣମାନଙ୍କୁ ଆମେ ଅନୁରୋଧ କରିବୁ ଆପଣମାନେ ଏଇ ଆମର ଇସ୍କନ ବୁର୍ଲା ୟୁଟ୍ୟୁବ୍ ରହିଛି, ଆକୁ ସବସ୍କ୍ରାଇବ୍ କରିବେ। ଆପଣମାନେ ଯେଉଁମାନେ ଦୀକ୍ଷା ନେବେ ବା ଯେଉଁମାନେ ଏଥିରେ ଯୋଗ ଦେଉଛନ୍ତି, ଆମର ଇସ୍କନ ବୁର୍ଲାର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ରହିଛି, ଆପଣମାନଙ୍କ ନମ୍ବର ଆମକୁ ଦେବେ, ଆମେ ଆପଣମାନଙ୍କୁ ସେଥିରେ ମେମ୍ବର କରାଇଦେବୁ। ଆମର ଯେଉଁଠି ରହିଲେ ମଧ୍ୟ ଗୃହରେ ଆମର ମନ୍ଦିରର କାର୍ଯ୍ୟକ୍ରମ ସହିତ ଆପଣ ଯୁକ୍ତ ହୋଇକି ରହିବେ, ଯେମିତି ଆମେ କହିଲେ ଭଗବାନ କହିଲେ ମୋ ସହିତ ଯୁକ୍ତ ହେବା ପାଇଁ, ସେଇଭଳି ଭାବରେ ଆପଣମାନେ ନେବେ ଦୀକ୍ଷା ନେବେ, ଭଗବାନ ଯୁକ୍ତ ରହିଛନ୍ତି, ଦୀକ୍ଷା ନେଇକରି ଭୁଲିଯିବେ ତା ନୁହଁ, ଆଉ ଆମର କେଉଁଠି କନେକ୍ସନ୍ ନାହିଁ ତା ନୁହଁ, ଆମ ସହିତ ଯୋଗାଯୋଗ ରକ୍ଷା କରିବେ। ତେଣୁ ଆପଣମାନେ ଆମକୁ ନମ୍ବର ଦେବେ, ଦେଲେ ଆମେ ଆପଣଙ୍କୁ ଆମର ଇସ୍କନ ବୁର୍ଲା ହ୍ୱାଟ୍ସଆପ୍ ଏବଂ ଏସବୁ ଫେସବୁକ୍ରେ ଏସବୁ ଆପଣଙ୍କୁ ମେମ୍ବର କରିବେ, ଆପଣ ଯେଉଁଠି ରହିଲେ ମଧ୍ୟ ଆମର ସହିତ ଯୁକ୍ତ ହେବେ। ଆମର ସବୁଦିନ ସକାଳେ ଭାଗବତ କଥା ଚାଲିଛି, ଆପଣ ଶୁଣିପାରିବେ ଘରେ ରହିକରି, ସମୟ ନାହିଁ ଆସିପାରୁନାହାନ୍ତି, ଘରେ ରହିକି ମଧ୍ୟ ଶୁଣିପାରିବେ। ଆଜି ସବୁ ସୁବିଧା ହେଇଛି, ଏତେ ସବୁ ରହିଛି, ଆମର ଇସ୍କନ ତରଫରୁ ସେ ବ୍ୟବସ୍ଥା କରାଯାଇଛି। ତେଣୁ ଇଏ ହେଉଛି ପରମାତ୍ମା ରୂପରେ ଭଗବାନ। ହଁ, ଆମେ କେମିତି ଜାଣିବା ଭଗବାନ, କେମିତି ଦେଖିବା ସବୁଠାରେ ଭଗବାନ, ତାର ଉପାୟ ଦେଇଛନ୍ତି ଭଗବତ ଗୀତା ସପ୍ତମ ଅଧ୍ୟାୟରେ। ଯଦି କହୁଛନ୍ତି ଭଗବାନ, ରସୋହମ ଅପ୍ସୁ କମତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ହୋ ପ୍ରଣବ ସର୍ବେଦେଷୁ ଶବ୍ଦ କ୍ଷେ ପୌରୁଷଂ ନୃଷୁ ପୁଣ୍ୟଗନ୍ଧାଂ ପୃଥିବ୍ୟାଂ ଚ ତେଜସ୍ସାସ୍ମି ବିଭାବସୁ ଜୀବନଂ ସର୍ବଭୂତେଷୁ ତପସ୍ସାସ୍ମି ତପସ୍ସୁ। ଏମିତି କେଉଁଠି ସ୍ଥାନ ନାହିଁ ଯେଉଁଠି ଭଗବାନ ନାହାନ୍ତି। ଆମେ ସମସ୍ତେ ପାଣି ପିଉଛେ, ଏ ପାଣିର ଯେଉଁ ରସ, ବୈଜ୍ଞାନିକମାନେ କହନ୍ତି ପାଣିର ରସ ନାହିଁ, ଜଳର ରସ ନାହିଁ, କିନ୍ତୁ ଭଗବାନ କହୁଛନ୍ତି ଜଳର ରସ ହେଉଛି ମୁଁ। ଆପଣ ଯେତେବେଳେ ବହୁତ ତୃଷା ହେଉଥିବ, ବହୁତ ଶୋଷ ହେଉଥିବ, ଜଳପାନ କଲେ କେତେ ଆନନ୍ଦ ଲାଗିବ, ଏ ରସରେ ତୃପ୍ତ ହୋଇଯିବେ ଆପଣ। ତେଣୁ ଯେତେବେଳେ ଆପଣମାନେ ଜଳପାନ କରୁଛନ୍ତି, ଯେତେବେଳେ ଚିନ୍ତା କରିବେ ଏଇ ଜଳର ରସ ହେଉଛନ୍ତି ଭଗବାନ, ତାହେଲେ ଆମେ ଭଗବତ ଚେତନାରେ ଅଗ୍ରଗତି କରିବା। ରସ ହଁ ଅପ୍ସୁ କହନ୍ତେ ପ୍ରଭାସ୍ମି ଶଶି ସୂର୍ଯ୍ୟ, ଆକାଶରେ ଚନ୍ଦ୍ର, ଆଜି ରାତିରେ ଚନ୍ଦ୍ର ଦେଖୁଛେ, ଆଜି ହେଉଛି ଶୁକ୍ଳପକ୍ଷ କୃଷ୍ଣପକ୍ଷ ଅମାବାସ୍ୟା ସରିଲା, ଶୁକ୍ଳପକ୍ଷ ଆରମ୍ଭ ହେଲା, ପୂର୍ଣ୍ଣ ଚନ୍ଦ୍ର ରହିଛନ୍ତି, ଚନ୍ଦ୍ର ଯେଉଁ ଆଲୋକ ରହିଛି ସେ ଆଲୋକ କେଉଁଠୁ ଆସୁଛି? ପ୍ରଭାସ୍ମି ଶଶି ସୂର୍ଯ୍ୟ, ଦିନବେଳା ସୂର୍ଯ୍ୟ ଦେଖୁଛେ, ସୂର୍ଯ୍ୟଙ୍କର ଆଲୋକ କେଉଁଠୁ ଆସୁଛି? ନାଇଁ ଭଗବାନ ପ୍ରଭାସ, ମୁଁ ହେଉଛି ପ୍ରଭାସ୍ମି ଶଶି ସୂର୍ଯ୍ୟ, ପ୍ରଣବ ସର୍ବେଦରେ ହେଉଛି ମୁଁ ପ୍ରଣବ ଓଙ୍କାର। ତେଣୁ ଏହିଭଳି ଭାବରେ ଆପଣ ଯେତେବେଳେ ନିଜ ଜୀବନରେ ସବୁ ସମୟରେ ଏଇଟାକୁ ରିଏଲାଇଜ୍ କରିପାରିବେ ଭଗବାନଙ୍କୁ, ଗୋଟେ ସମୟ ଆସିବ ଯେତେବେଳେ ଭଗବାନ ଦର୍ଶନ କରିପାରିବେ। ଭଗବାନ ଖାଲି ପରମାତ୍ମା ରୂପରେ ଦର୍ଶନ କରିବେ ତାହା ନୁହଁ, ଭଗବତ ରୂପରେ ମଧ୍ୟ ଦର୍ଶନ କରିପାରିବେ। ପ୍ରଭୁପାଦ ମହାରାଜ ଏଇ ଶ୍ଳୋକର ଭାଷ୍ୟରେ ଏଇଭଳି ଭାବରେ କହିଛନ୍ତି। ତେଣୁ ଏହିଭଳି ଭାବରେ କହି ଅଷ୍ଟମ ଅଧ୍ୟାୟରେ ଯେଉଁ ଅକ୍ଷର ବ୍ରହ୍ମ ଯୋଗ ପରମାତ୍ମା ବିଷୟରେ କହିଛନ୍ତି, କେମିତି ପରମାତ୍ମା ରୂପରେ ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ରହିଛନ୍ତି। ଏହିସବୁ କହି ଓଂ ଇତ୍ୟାକ୍ଷରଂ ବ୍ରହ୍ମ ବ୍ୟାହରନ୍ ମାମ ଅନୁସ୍ମରଣ ଜ ପ୍ରୟାତି ତ୍ୟଜନ ଦେହଂ ସଜାତି ପରମାଙ୍ଗତିଂ। ଅଷ୍ଟମ ଅଧ୍ୟାୟରେ ପରମ ଭଗବାନ ପରମାତ୍ମା ରୂପରେ ଯେଉଁମାନେ ପ୍ରଣବ ଓଂକାର ଉଚ୍ଚାରଣ କରୁଛନ୍ତି ସେମାନେ ଏ ବ୍ରହ୍ମ ଚିନ୍ତନ କରୁଛନ୍ତି, ଏବଂ ପରମାତ୍ମା ଯେଉଁମାନେ ଧ୍ୟାନ କରୁଛନ୍ତି ସେମାନେ ମଧ୍ୟ ହୃଦୟ ଭିତରେ ପରମାତ୍ମାକୁ ଧ୍ୟାନ କରୁଛନ୍ତି। ତାର ଉପାୟ ସବୁ ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଇଏ ଗୁହ୍ୟତର ଜ୍ଞାନ। ଏବଂ ନବମ ଅଧ୍ୟାୟରେ ଭଗବାନ ଦେଲେ ଗୁହ୍ୟତମ ଜ୍ଞାନ, ସବୁଠାରୁ ବହୁତ ଉନ୍ନତ ଜ୍ଞାନ ଏ ଗୁହ୍ୟତମ ଜ୍ଞାନ, ମୋଷ୍ଟ କନଫିଡେନ୍ସିଆଲ କନଫିଡେନ୍ସିଆଲ, ମୋର କନଫିଡେନ୍ସିଆଲ, ମୋଷ୍ଟ କନଫିଡେନ୍ସିଆଲ, ଇଏ ହେଉଛି ଗୁହ୍ୟତମ ଜ୍ଞାନ। ଗୁହ୍ୟତମ ଜ୍ଞାନ କ'ଣ? ଆପଣମାନେ ବହୁତ ଦୀକ୍ଷା ନେବେ, ସେକେଣ୍ଡ ଇନିସିଏସନ୍ ନେବେ, ଏବଂ ଆହୁରି ମଧ୍ୟ ନେଇଛନ୍ତି, ଆମ ଇସ୍କନ ସହିତ ବହୁତ ଯୁକ୍ତ ହୋଇଛନ୍ତି। ଏସବୁ ଜାଣିବା କଥା, ଏସବୁ ଜାଣିବା କଥା। ଆମେ ଅନ୍ୟମାନଙ୍କୁ କ'ଣ କହିବା? ଆମେ ଯଦି ନିଜେ ନ ଜାଣିବା ଅନ୍ୟମାନଙ୍କୁ କ'ଣ କହିବା? ଗୃହତ୍ତମ ଜ୍ଞାନ ହେଉଛି ଭଗବତ ସମ୍ବନ୍ଧୀୟ ଜ୍ଞାନ। ଭଗବାନ ନିଜ ସମ୍ବନ୍ଧରେ କହିଛନ୍ତି, ଭଗବାନ ଯଦିଓ ସବୁଠାରୁ ବିଦ୍ୟମାନ, ତାଙ୍କର ଶରୀରର ଅଙ୍ଗ ଅଙ୍ଗ ଯେଉଁ ଜ୍ୟୋତି ରହିଛି ସେଇଠି ବ୍ରହ୍ମ, କିନ୍ତୁ ଭଗବାନ ସ୍ୱୟଂ ରହିଛନ୍ତି। ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବକାରଣ କାରଣ, ଏ ଭଗବାନ ନିଜ ବିଷୟରେ ମଧ୍ୟ ଭଗବତ ଗୀତାରେ କହିଛନ୍ତି। ନବମ ଅଧ୍ୟାୟ ହେଉଛି ରାଜବିଦ୍ୟା ରାଜଗୃହ ଯୋଗ, ଇଏ ହେଉଛି ସବୁଠାରୁ ଗୃହତ୍ତମ ଜ୍ଞାନ। ରାଜଗୃହ କହିଲେ ଗୃହତ୍ତମ ଜ୍ଞାନ, ଏବଂ ବିଦ୍ୟା ଭିତରେ ଶ୍ରେଷ୍ଠ ବିଦ୍ୟା ହେଉଛି ନବମ ଅଧ୍ୟାୟ। ତେଣୁ ନବମ ଅଧ୍ୟାୟ ପ୍ରଥମ ଶ୍ଲୋକରେ ଭଗବାନ କହିଲେ, ଇଦଂ ତୁ ତେ ଗୃହତ୍ତମଂ ପ୍ରବକ୍ଷାମ୍ୟ ଅନସୂୟବେ ଯଜ୍ଞାନ୍ତ ଇଦଂ ତୁ ତେ ଗୃହତ୍ତମଂ ପ୍ରବକ୍ଷାମ୍ୟ ଅନସୂୟବେ ଜ୍ଞାନଂ ବିଜ୍ଞାନ ସହିତ ଯଜ୍ଞାନ୍ତ ମୁଖ୍ୟ ସୁଭାତ। ଏ ଯେଉଁ ଜ୍ଞାନ ଭଗବତ ଗୀତାର ଜ୍ଞାନ, ଇସ୍କନ କହିଲେ କ'ଣ? ଏ ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ଦେଇଛନ୍ତି, ସେହି ଜ୍ଞାନ ଉପରେ ଆଧାରିତ ହେଇଛି ଏ ଆମର ଇସ୍କନ। ଇସ୍କନ ଯେତେବେଳେ ଆରମ୍ଭ ହେଲା, ଆପଣମାନେ ପଢ଼ନ୍ତୁ ପ୍ରଭୁପାଦଙ୍କର ଜୀବନୀ, ଏସବୁ ରହିଛି। ପ୍ରଭୁପାଦ ମହାରାଜ ଯେତେବେଳେ ଆରମ୍ଭ କରିଥିଲେ 1966 ମସିହାରେ ଆମେରିକାରେ, ସେହି ସମୟରେ ଆମେରିକାର ସେଠି ସବୁ ଖ୍ରୀଷ୍ଟିଆନ ସବୁ ଥିଲେ, ବହୁତ ପ୍ରକାର ପ୍ରତିରୋଧ କରିଥିଲେ। ତାଙ୍କର କୋର୍ଟମାନଙ୍କରେ ଏଇ ଇସ୍କନ ବିରୁଦ୍ଧରେ ସବୁ କେସ୍ ଚାଲିଥିଲା। ପ୍ରଭୁପାଦ ମହାରାଜ ସେ ସମୟରେ ଆମ ପାଖାପାଖି ଅନେକ ବହି ସବୁ ଭାଷ୍ୟ ସବୁ କି ଶାସ୍ତ୍ର ସବୁ ରଚନା, ଅନେକ ଗ୍ରନ୍ଥ ରଚନା କରିଥିଲେ। ପ୍ରଭୁପାଦ ମହାରାଜ କହିଲେ, ତାଙ୍କ ଜଜ୍ଙ୍କୁ କୁହ ସେ ସବୁ ବହି ପଢ଼ନ୍ତୁ, ଏଇସବୁ ବହି ପଢ଼ିଲେ ଜାଣିବେ ଇସ୍କନର ଯେଉଁ ଫାଉଣ୍ଡେସନ୍, ଯେଉଁ ଭିତ୍ତି ରହିଛି, 10,000 ବର୍ଷ ଧରି ଚାଲିବ ଇସ୍କନ। ଯେଉଁ ବିଲ୍ଡିଂ ଯେଉଁ ରହିଛି, ଯେଉଁ ବିଲ୍ଡିଂର ଭିତ୍ତି ଯେତେ ଉନ୍ନତ, ସେ ବିଲ୍ଡିଂ ସେତିକି ଦିନ ଅଧିକ ଲାଷ୍ଟିଂ କରିବ। ଯାହାର ଭିତ୍ତିପ୍ରସ୍ତର ଠିକ୍ ନାହିଁ, ସେ ଭାଙ୍ଗିଯିବ। ଏସବୁ ରହିଛି। ଆମର ଯେଉଁ ଇସ୍କନର ଭିତ୍ତି ରହିଛି, ଏଭଳି ଭାବରେ ଭିତ୍ତି ଦିଆ ଫାଉଣ୍ଡେସନ୍ ଦିଆଯାଇଛି, ଏ 10,000 ବର୍ଷ ଧରି ଚାଲିବ। ଆର ମୂଳ ହେଉଛି ଏତେ ଦୃଢ଼ ସୁଦୃଢ଼ ରହିଛି, ଇଏ ନଷ୍ଟ ହେବ ନାହିଁ, ଭାଙ୍ଗିଯିବ ନାହିଁ ଇସ୍କନ। 10,000 ବର୍ଷ ଧରି ଚାଲିବ, ପ୍ରଭୁପାଦ ମହାରାଜ କହିଛନ୍ତି ଏ କଥା। କାରଣ ଇଏ ଭଗବାନଙ୍କର ଯେଉଁ ଜ୍ଞାନ ଦେଇଛନ୍ତି, ସେ ଜ୍ଞାନ ଉପରେ ଏ ଇସ୍କନ ସ୍ଥାପିତ ହୋଇଛି। ଇଏ ଗୋଟେ ମନଗଢ଼ା ଜିନିଷ ନୁହଁ, ମନଗଢ଼ା ଜିନିଷ ନୁହଁ। ଏ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି, ସେ ଜ୍ଞାନ ଉପରେ ଆମେ ଦେଖିବା, ଯେଉଁମାନେ ଭଗବତ ଗୀତା ଅଧ୍ୟୟନ କରିବେ, ଇସ୍କନରେ ଯାହା ସବୁ ସେ ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଇସବୁ କିଛି ଭଗବତ ଗୀତାରେ କୁହାଯାଇଛି, ଭଗବାନ କହିଛନ୍ତି। ପ୍ରଭୁପାଦ ମହାରାଜ ତାଙ୍କ ମନକୁ କିଛି କହିନାହାନ୍ତି, ସବୁ ଏଇ ଭଗବାନ ସାଧୁ ଶାସ୍ତ୍ର ଗୁରୁ ଏହା ଉପରେ ବେଶୀ ଆରି ଉପରେ ଆଧାରିତ ହୋଇକରି ଏ ଇସ୍କନ ରହିଛି। ଇଏ ଗୋଟେ ମନଗଢ଼ା ଜିନିଷ ନୁହଁ। ଆଜି ଇଚ୍ଛା ହେଲା ଆମେ ଦୀକ୍ଷା ଗ୍ରହଣ କଲେ, ଗୁରୁ ଗ୍ରହଣ କଲେ, କାଲି ଛାଡ଼ିଦେବା, ନା, ସବୁବେଳେ ଏହାର ବହୁତ ଭିତ୍ତି ରହିଛି। ଏ ସାଧାରଣ କଥା ନୁହଁ, ବହୁତ ଷ୍ଟ୍ରଙ୍ଗ ବେସିସ୍ରେ ଗଢ଼ା ହେଇଛି ଏଇଟା। ତେଣୁ ସେଠି କେସ୍ ସବୁ କରିଥିଲେ, ସେମାନେ ସବୁ ପଢ଼ିଲା ପରେ କହିଲେ, ଇସ୍କନ ଇଜ୍ ଏ ଜେନୁଇନ୍ ମୁଭମେଣ୍ଟ, ଜେନୁଇନ୍ ରିଲିଜିୟସ୍ ମୁଭମେଣ୍ଟ, ସେମାନେ ତାଙ୍କର ଦେଲେ ବିଚାର ଦେଲେ, ଏସବୁ ରହିଛି। ତେଣୁ ଆପଣମାନେ ଯେଉଁମାନେ କୃଷ୍ଣ ଚେତନାରେ ଯୋଗଦାନ କରୁଛନ୍ତି, ଆପଣମାନେ ଏସବୁ ଅଧ୍ୟୟନ କରିବେ, ଜାଣିବେ ଏସବୁ କଥା ରହିଛି, ବା ଶୁଣିବେ, ଶୁଣିଲେ ଏସବୁ ଜ୍ଞାନ ସବୁ ପ୍ରାପ୍ତ ହେବେ। ତେଣୁ ଏ ନବମ ଅଧ୍ୟାୟରେ ଭଗବାନ ଗୃହତ୍ତମ ଜ୍ଞାନ ନିଜ ବିଷୟରେ କହିଲେ, ନିଜ ବିଷୟରେ କହିଲେ ଗୃହତ୍ତମ ଜ୍ଞାନ ହେଉଛି କ'ଣ ନା ଅନ୍ତିମରେ ସେଇଟା କହିଲେ କ'ଣ ନା, ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ ମାମେ ବିଶ୍ୱସି ଯୁକ୍ତ ଏବଂ ମହାତ୍ମାନଙ୍କ ମତ୍ପରାୟଣ। ଏ ଶ୍ଳୋକଟି ଦୁଇଥର ରହିଛି। ମନରେ ମୋତେ ଚିନ୍ତା କର, ମନ୍ମନା ଭବ, ଏଇ ଚାରୋଟି ଜିନିଷ ମନେ ରଖନ୍ତୁ, ସମସ୍ତେ କୁହନ୍ତୁ, ମନ୍ମନା ଭବ ମଦ୍ଭକ୍ତ ମଜ୍ଜାଜି ମାଙ୍ଗ ନମସ୍କୁରୁ, ଇଏ ହେଉଛି ଚାରୋଟି ଭଗବତ ଗୀତା। ଇଏ ଆମେ ଗୋଟେ ଦେଇଛୁ ଭଗବତ ଗୀତା, ଆମର ଇସ୍କନ ବୁର୍ଲା ୟୁଟ୍ୟୁବରେ ରହିଛି। 64 ଅକ୍ଷରରେ ଭଗବାନ ସବୁ ଗୀତାର ସାର ଦେଇଦେଇଛନ୍ତି। ସେ 64 ଅକ୍ଷରକୁ ଯଦି 16 ଅକ୍ଷରରେ ବା ଏ ମନ୍ମନା ଭବ ମଦ୍ ଭକ୍ତ ମଦ୍ ଯାହାଜି ମା ଏ ଷୋହଳଟି ଅକ୍ଷର ହେବ ତେ ଏ ଯେଉଁ ହେବ ଷୋହଳଟି ଅକ୍ଷର ଯଦି କରିଦେବା ପରିଣତ କରିଦେବା ଇଏ ହେଉଛି ଏତିକି ଏ ଚାରୋଟି ଜିନିଷ ହେଉଛି ଗୀତାର ସାର ହେଉଛି ଏଇଟା ମନରେ ମୋତେ ଚିନ୍ତା କର ମନ୍ମନା ଭବ ମନଟା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ମନରେ ମୋତେ ଚିନ୍ତା କର ଏ ଗୀତାର ସାର ହେଉଛି ଏଇଟା ଆପଣ ମନେ ରଖନ୍ତୁ ଏଇଟା ଏଇ ଚାରୋଟି ଜିନିଷ ମନ୍ମନା ଭବ ମଦ୍ ଭକ୍ତୁ ମୋର ଭକ୍ତ ହୁଅ ମତ୍ ଯାହାଜି ମୋର ପୂଜା କର ମାଙ୍କ ନମସ୍କୁରୁ ମୋତେ ପ୍ରଣାମ କର କେତେଜଣ ମନେ ରଖିଲେ ଏଇ ଷୋହଳଟି ଅକ୍ଷର କୁହନ୍ତୁ କହୁନାହାନ୍ତି କୁହନ୍ତୁ ଏ ଷୋହଳଟି ଅକ୍ଷର ଆପଣମାନେ ପଢ଼ିଥିବା ଆଗରୁ ମଧ୍ୟ ଆଉ ଥରେ କୁହନ୍ତୁ ମନ୍ମନା ଭବ ମଦ୍ ଭକ୍ତୁ ମତ୍ ଯାହାଜି ମାଙ୍କ ନମସ୍କୁରୁ ଆଉ କୁହନ୍ତୁ ଏ ଚାରୋଟି ଷୋହଳଟି ଅକ୍ଷର ଜାଣିଲେ ଭଗବତ ଗୀତା ଜାଣିଗଲେ ଇଏ ହେଉଛି ସବୁଠାରୁ ବୃହତ୍ତମ ଜ୍ଞାନ ଷୋହଳଟି ଅକ୍ଷର ମନରେ ମୋତେ ଚିନ୍ତା କର କେମିତି ଜଣେ ଚିନ୍ତା କରିବ ଆମେ ଆଜି ଦିନ ସାରା ଏ ପର୍ଯ୍ୟନ୍ତ ଆମେ ଯଦି ଚିନ୍ତା କରିବା କେତେଥର ମନରେ ଭଗବାନ ଚିନ୍ତା କରିଛେ ତେଣୁ ମନରେ ମନ୍ମନା ଭବ ଏଇସବୁ କେମିତି ଆମେ ମନରେ ଚିନ୍ତା କରିବା ଇସ୍କନରେ ସେଇଟା ବ୍ୟବସ୍ଥା କରାଯାଇଛି ଆପଣ ଯେକୌଣସି କାର୍ଯ୍ୟ କରନ୍ତୁ ନିର୍ବନ୍ଧ କୃଷ୍ଣ ସମ୍ବନ୍ଧେ ଯୁକ୍ତ ବୈରାଗ୍ୟ ଉଚ୍ଚତେ ଆପଣ ଘରେ ଯେକୌଣସି ବିଜନେସ୍ କରନ୍ତୁ ବିଭିନ୍ନ କାର୍ଯ୍ୟ କରନ୍ତୁ ବିଭିନ୍ନ ଅଫିସରେ କାର୍ଯ୍ୟ କରନ୍ତୁ ଯିଏ ଯେଉଁ ଧନ୍ଦା କରୁଛନ୍ତି କରନ୍ତୁ କିନ୍ତୁ ସେଇ ଧନ୍ଦାକୁ କେମିତି ଭଗବାନଙ୍କ ସହିତ ଯୁକ୍ତ କରିବାକୁ ପଡ଼ିବ ସେଇ ଶିକ୍ଷା ଦିଆଯାଉଛି ଇସ୍କନରେ ଆପଣ ଯେଉଁ କାର୍ଯ୍ୟ କଲେ ମଧ୍ୟ କୃଷ୍ଣ ଚେତନଶୀଳ ହେବେ ଅନ୍ତତଃ ପକ୍ଷେ ଆମେ ଏତେ ବର୍ଣ୍ଣନା କରିବା ନା ସମୟ କମ୍ ରହିଛି ଏଇ ହେଉଛି ଶ୍ରୀ ଶ୍ରୀ ସୀତାରାମ ଲୋକ ହନୁମାନ ଯେଉଁ କି ମନରେ ଇଏ ହେଉଛି ଚାରୋଟି ଜିନିଷ ଏ ହେଉଛି ଲାଷ୍ଟକୁ ସେଇଟା କହିବେ 18 ଅଧ୍ୟାୟରେ ମଧ୍ୟ ସେଇଟା କହିବେ ଇଏ ହେଉଛି ନବମ ଅଧ୍ୟାୟ ହେଉଛି ସବୁଠାରୁ ଗୃହ୍ୟତମ ଜ୍ଞାନ ଏଇ ଚାରୋଟି ଜିନିଷ ମନେ ରଖନ୍ତୁ ଆପଣମାନେ ଅନ୍ୟମାନେ ଯଦି କହିବେ ଇସ୍କନ ଫିଲୋସଫି କ'ଣ ଆପଣ କହିବେ ଏଇଟା ମନରେ ଚିନ୍ତା କର ଭଗବାନଙ୍କୁ ମନରେ ଭଗବାନ ଭକ୍ତ ହୁଅ ଭଗବାନ ପୂଜା କର ଏବଂ ଭଗବାନ ପ୍ରଣାମ କର ଏତିକି କହିଦେଲେ ଆପଣ କୃଷ୍ଣ ଚେତନା ବିଷୟରେ ଆପଣ ପାସ୍ ହେଇଯିବେ ପାସ୍ ମାର୍କ ପାଇଯିବେ ତେଣୁ ଏଇ ଇଏ ଆମର ଫିଲୋସଫି ବହୁତ ସହଜରେ ଆପଣ ଯେକୌଣସି ଜଣେ କହି ଅନ୍ୟ ଜଣଙ୍କୁ କହିଦେଇପାରିବେ ଆପଣଙ୍କୁ ଅନ୍ୟମାନଙ୍କୁ ଯେଉଁମାନେ ଆପଣଙ୍କୁ ଆଜି ଯିବେ ଯେତେବେଳେ ଏଠୁ ବିଦାୟ ନେଇକରି ଆପଣ ନିଜ ଗ୍ରାମକୁ ଯିବେ ବା ସହରକୁ ଯିବେ ବା ଯେକୌଣସି କାର୍ଯ୍ୟାନୁଷ୍ଠାନ ଅନୁଷ୍ଠାନକୁ ଯିବେ ଆପଣଙ୍କର ସହିତ ବହୁତ ଲୋକମାନଙ୍କ ସହିତ ସମ୍ପର୍କ ଅଛି ସାଙ୍ଗସାଥି ସବୁ ରହିଛନ୍ତି ବନ୍ଧୁବାନ୍ଧବ ପିଲାଛୁଆ ବନ୍ଧୁ ଭାଇ ଭଉଣୀ ଇତ୍ୟାଦି ପରିବାର ସମ୍ପର୍କ ସବୁ ରହିଛନ୍ତି ତାଙ୍କୁ ଏଇ କଥା କହିବେ ମନରେ ଭଗବାନ ଚିନ୍ତା କର ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ଏ ମହାମନ୍ତ୍ରୀ ସେ କହିବେ ୟାର ଅର୍ଥ କ'ଣ ନା ଏଇଟା ଏଇ ଚାରୋଟି ଏତିକି ଏଇଠି କହିବେ ତାପରେ ଆ ବିଷୟରେ ଯଦି କୁହାଯିବ ଫିଲୋସଫି ସରିବ ନାହିଁ ଏତେ ଫିଲୋସଫି ରହିଛି ଭଗବାନ ବିଷୟରେ ଅନନ୍ତ ସିଏ ଅନନ୍ତ ଦେବ ତାଙ୍କର 1000 ମୁଖରେ ଭଗବାନ ଗୁଣଗାନ କରୁଛନ୍ତି ସୃଷ୍ଟିର ଆରମ୍ଭରୁ ଏ ପର୍ଯ୍ୟନ୍ତ ଶେଷ ହଉ ନାହିଁ ନନ୍ଷ୍ଟପ୍ ଚାଲିଛି କଥା ଭଗବାନଙ୍କର ତେଣୁ ଯାହାର ଯେତିକି ଶକ୍ତି ରହିଛି ସେଇ ଅନୁସାରେ ଭଗବାନଙ୍କ ବିଷୟରେ କହିବ ଏ ସବୁଠାରୁ ସଂକ୍ଷେପରେ ମଧ୍ୟ ଜଣେ କହିପାରିବ ତାକୁ ବିସ୍ତାର କଲେ ଅନେଣ୍ଡିଂ ଶେଷ ହେବ ନାହିଁ ଭଗବତ ଗୀତାର ଜ୍ଞାନ ଏତେ ରହିଛି ତେଣୁ ଏହିଭଳି ଭାବରେ ନବମ ଅଧ୍ୟାୟରେ କହିକରି ଦଶମ ଅଧ୍ୟାୟରେ ଭଗବାନ କହିଲେ ଆଉ ଟିକିଏ ଉନ୍ନତର ତୁମକୁ ଗୋପନୀୟ ଜ୍ଞାନ କହୁଛି ଭଗବାନ ବିଭୂତି ଦଶମ ଅଧ୍ୟାୟ ହେଉଛି ଭଗବାନ ବିଭୂତି ଯୋଗ ଭଗବାନ ଯାହା ସବୁ ଆଶ୍ଚର୍ଯ୍ୟ ଜିନିଷ ଯେଉଁ ଦେଖୁଛନ୍ତି ସବୁ ହେଉଛନ୍ତି ଭଗବାନଙ୍କର ଶକ୍ତି ବା ତେଜରୁ ଆସୁଛି ବିଭୂତି ଯୋଗ ଅର୍ଜୁନ ପଚାରିଲେ ପ୍ରଭୁ ମୁଁ ଆପଣ ଯେତେ ସବୁ ମୋତେ କହିଲେ ମୁଁ ତୃପ୍ତି ହୋଇପାରୁନାହିଁ ତେଣୁ ମୁଁ ଚାହୁଁଛି କେସୁ କେସୁ ଭାବିଛୁ ଚିନ୍ତୁଛି ଭଗବାନ ମାୟା କେମିତି କେମିତି ଭାବରେ ମୁଁ ଆପଣଙ୍କୁ ଚିନ୍ତା କରିପାରିବି ମନ୍ମନା ଭବ ଯେଉଁ କୁହାଯାଇଛି ମନରେ କେମିତି ମୋତେ ଚିନ୍ତା କରିବ ଅର୍ଜୁନ ପଚାରିଲେ କେମିତି ଆମେ ମନରେ ସବୁ ଚିନ୍ତା କରିବୁ ଭଗବାନ କହିଲେ ତାଙ୍କର ବିଭୂତି ଯୋଗ ଆପଣମାନେ ପଢ଼ିବେ ଭଗବତ ଗୀତା ଦଶମ ଅଧ୍ୟାୟ ବିଭୂତି ଯୋଗ ସେଉଠି ଯାହା ଦେଖୁଛେ ସବୁକିଛି ଭଗବାନ ବିଭୂତି ଭଗବାନ ବିଭୂତି ବିଷୟରେ ଯଦି କୁହାଯିବ ଏ ପର୍ଯ୍ୟନ୍ତ ଶେଷ ହେବ ନାହିଁ ହେଇନଥାନ୍ତା ଭଗବାନ କେବଳ ସଂକ୍ଷେପରେ ତାଙ୍କର ବିଭୂତି ବିଷୟରେ କହିଲେ आदित्यानां अहं विष्णुं ज्योतिषां रविरंशुमान मरीचि मरुतामस्मि नक्षत्राणां अहं शशि। ଏହିଭଳି ଭାବରେ ଯେଉଁ ବହୁତ ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ ସବୁ ଶକ୍ତି ସବୁ ରହିଛି, ସେ ହେଉଛି ଭଗବାନଙ୍କ ବିଭୂତି। ଆଦିତ୍ୟାନାଂ ଅହଂ ବିଷ୍ଣୁ, ଭଗବାନ ଯେଉଁ ବିଭିନ୍ନ ପ୍ରକାର ଯେଉଁ ରହିଛନ୍ତି, ବିଷ୍ଣୁଙ୍କର ବିଭିନ୍ନ, ଭଗବାନ ରାମଚନ୍ଦ୍ର ହେଉଛି ବିଷ୍ଣୁଙ୍କର ଅବତାର। ଏହିଭଳି ଭାବରେ ଅଦିତିଙ୍କର ପୁତ୍ର ମାନେ ହେଉଛନ୍ତି ଆଦିତ୍ୟ। ଏ 12 ଜଣ ପୁତ୍ର ରହିଛନ୍ତି, ତାଙ୍କ ଭିତରେ ମୁଁ ହେଉଛି ବିଷ୍ଣୁ, କହିଲେ ବାମନ ଦେବ କଶ୍ୟପ ଏବଂ ଅଦିତିଙ୍କର କନିଷ୍ଠ ପୁତ୍ର ହେଉଛନ୍ତି ବାମନ ଦେବ। ଏହିଭଳି ଭାବରେ ଆମେ ଦେଖିବା ସବୁକିଛି ବହୁତ ବିଭୂତି ଭଗବାନ ରହିଛି। କେବଳ ସଂକ୍ଷେପରେ ଭଗବାନ କହିଲେ, ଏକାଦଶ ଅଧ୍ୟାୟ 16 ଅଧ୍ୟାୟରେ ମଧ୍ୟ ଭଗବାନ ତାଙ୍କର ବିଭୂତି ବିଷୟରେ କହିଛନ୍ତି, ଏକାଦଶ ଅଧ୍ୟାୟ ଉଦ୍ଧବଙ୍କୁ କହିଛନ୍ତି। ତେଣୁ ଏ ଯେତେ ବିଭୂତି କୁହାଗଲେ ମଧ୍ୟ ଶେଷ ହେବ ନାହିଁ। ତେଣୁ ଅନ୍ତିମରେ ଭଗବାନ କହିଲେ, ଦଶମ ଅଧ୍ୟାୟ ଅନ୍ତିମରେ କହିଲେ, ଯଦ୍ଯତ୍ ବିଭୂତି ମତ ସତ୍ୱଂ ଶ୍ରୀମଦୌର୍ଜିତମେବ ବା ତତ୍ତଦେବା ବା ଗଚ୍ଛତ୍ୱଂ ମମ ତେଜୋ ସସମ୍ଭବ। ଯେଉଁଠି ଦେଖିବା ବିଶେଷ ବହୁତ ଅସାଧାରଣ ଶକ୍ତି ସମ୍ପନ୍ନ ସବୁ କାର୍ଯ୍ୟ ସବୁ ହେଉଛି ବା ବସ୍ତୁ ରହିଛି, ତାକୁ ଜାଣିବ ଇଏ ହେଉଛି ମୋର ଅଂଶ ବା ତେଜରେ ସମ୍ଭବ ହେଇଛି। ତେଣୁ ସେହି ହିସାବରେ ଆମ ପ୍ରଭୁପାଦ ମହାରାଜ ଭଗବାନ ଜଣେ ବିଭୂତି, ତାଙ୍କର ଜୀବନ ପର୍ଯ୍ୟାଲୋଚନା କରି ଆପଣ ଦେଖିବେ ଅସାଧାରଣ ସବୁ କାର୍ଯ୍ୟ କରିଛନ୍ତି, ଇଏ ଭଗବାନ ଜଣେ ବିଭୂତି। ତେଣୁ ଏଇ ଯେଉଁ ବିଭୂତି ବିଷୟରେ କହିଲେ, ଆଜିକାଲି କଳିଯୁଗରେ ବହୁତ ଲୋକ ଆସିବେ, ସେ କହିବେ ମୁଁ ହେଉଛି ଭଗବାନଙ୍କ ବିଭୂତି ବା ମୁଁ ହେଉଛି ଭଗବାନ। ତେଣୁ ଏକାଦଶ ଅଧ୍ୟାୟରେ ଅର୍ଜୁନ ପଚାରିଲେ, ଭଗବାନ ପ୍ରଭୁ ଆପଣ ଯେଉଁ କହିଲେ ଯୋ ଏବଂ ଯୋଗ ତୟା ପ୍ରକ୍ତ, ଏଇଟା ଯେଉଁ କହିଲେ ଏତେ, ମୁଁ ଏଇଟାକୁ ଦେଖିବା ପାଇଁ ଚାହୁଁଛି, ମୁଁ ଏଇଟାକୁ ଦେଖିବା ପାଇଁ ଚାହୁଁଛି। ଆପଣ ଯଦି ମୋତେ ଯାଉଛନ୍ତି ଉପଯୁକ୍ତ ବ୍ୟକ୍ତି ବୋଲି, ତାହେଲେ ମୋତେ ସେଇଟା ଦେଖାନ୍ତୁ। ଯେଉଁ ବିଭୂତି କହିଲେ ମୁଁ ହେଉଛି ଭଗବାନ, ମୋର ଏସବୁ ବିଭୂତି ରହିଛି, ତେଣୁ ଆପଣ ତ ସବୁ କହିଲେ ବିଭୂତି ବୋଲି ଆପଣ ଦେଖାଇ ଦିଅନ୍ତୁ ସେଇଟାକୁ। ଏକାଦଶ ଅଧ୍ୟାୟରେ ବିଶ୍ୱରୂପ ଯୋଗ, ଭଗବାନ ବିଶ୍ୱରୂପ ଦେଖାଇଲେ ଅର୍ଜୁନଙ୍କୁ, ଯାହା ଖାଲି କଥାରେ କହିଥିଲେ ମୋର ଏଇସବୁ ବିଭୂତି ବୋଲି ତା ନୁହଁ, ଦେଖାଇଲେ ଯାହା ସବୁ କହିଥିଲେ ଅର୍ଜୁନ ଦେଖିପାରିଲେ ନାହିଁ, ଆଖି ଝଲସି ଯିବ। ଦିବି ସୂର୍ଯ୍ୟ ସହସ୍ରଶଃ ଭବେତ୍ ଯୁଗପତ୍ ଉତ୍ଥିତା, ଯଦି ହଜାର ହଜାର ସୂର୍ଯ୍ୟ ଏକ ସମୟରେ ଉତ୍ଥିତ ହେବେ, ଯେଉଁଭଳି ଭାବରେ ଆଲୋକ ହେବ, ସେହି ଆଲୋକ ହେଇଥିଲେ ଭଗବାନ ବିଶ୍ୱରୂପରେ, ତାକୁ କିଏ ଦେଖିପାରିବ, ଚକ୍ଷୁ ଅଛି ତାହାର ଦେଖିବା ପାଇଁ। ତେଣୁ ଭଗବାନ କହିଲେ, ନ ତୁମାଂ ସକ୍ୟସେ ଦଷ୍ଟୁମ୍ ଅନନ୍ୟ ସ୍ୱ ଚକ୍ଷୁଷା ଦିବ୍ୟମ ଦଦାମି ତେ ଚକ୍ଷୁ ପଶ୍ୟମ ଯୋଗମେଶ୍ୱରମ୍। ତୁମର ଏ ଚକ୍ଷୁ ସାହାଯ୍ୟରେ ମୋତେ ଦେଖିପାରିବ ନାହିଁ, ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ମୋର ରୂପକୁ ଦେଖ। ଏହିଭଳି ଭାବରେ ଭଗବାନ ତାଙ୍କୁ ଦିବ୍ୟ ଚକ୍ଷୁ ପ୍ରଦାନ କଲେ। ଦିବ୍ୟ ଚକ୍ଷୁ ପ୍ରଦାନ କଲା ପରେ ଅର୍ଜୁନ ଦେଖିଲେ ଭଗବାନ ବିଭୂତି, ହା ଏଇଭଳି ରହିଛି। ଏକାଦଶ ଅଧ୍ୟାୟ ହେଉଛି ବିଶ୍ୱରୂପ ଯୋଗ ଏବଂ ଦ୍ୱାଦଶ ଅଧ୍ୟାୟ ହେଉଛି ଭକ୍ତି ଯୋଗ। ଏ 20 ଶ୍ଳୋକ ରହିଛି 12 ଅଧ୍ୟାୟରେ ଭକ୍ତି, ଭକ୍ତି ବିଷୟରେ ସଂଜ୍ଞା ଦେଇଛନ୍ତି ଭଗବାନ ଭକ୍ତି। ତେଣୁ ଏ ହେଉଛି ଭକ୍ତି କହିଲେ ରହିଛି କ'ଣ ନା, ଏଇ ଭଗବାନ ବିଷୟରେ ଯେଉଁ ଏସବୁ ଭଗବାନ କିଏ ପ୍ରିୟ ଭକ୍ତ ଯିଏ, ସେ ଚାହିଁ ଭଗବାନ ପ୍ରିୟ ହେବା ପାଇଁ, କେମିତି ହେଁ ଭଗବାନ ପ୍ରିୟ ହେବା, ଏସବୁ ବିଷୟରେ କହିଲେ ଅଦିଷ୍ଟା ସର୍ବଭୂତାନାଂ ମୈତ୍ର କରୁଣ ଏବଚ। ଏଇଭଳି ଭାବରେ ଏଇସବୁ ଗୁଣ ଭକ୍ତ, ଭଗବାନ ଭକ୍ତ ହେଲେ ଏଇସବୁ ଗୁଣ ଆସି ପହଞ୍ଚିବ। ତେଣୁ ଦ୍ୱାଦଶ ଅଧ୍ୟାୟରେ ଏଇଭଳି ଭାବରେ କହିକିରି 13 ଅଧ୍ୟାୟରୁ 18 ଅଧ୍ୟାୟ ପର୍ଯ୍ୟନ୍ତ ଏଇ 6 ଅଧ୍ୟାୟରେ ଜ୍ଞାନ ବିଷୟରେ କହିଲେ। ଜ୍ଞାନ ଶତକ ବୋଲି କୁହାଯାଉଛି, ଜ୍ଞାନ ଭଗବାନଙ୍କ ସମ୍ବନ୍ଧ ଜ୍ଞାନ, ଏସବୁ ଜ୍ଞାନ 13 ଅଧ୍ୟାୟରେ 6 ବିଷୟରେ କୁହାଯାଇଛି, କ୍ଷେତ୍ର କ୍ଷେତ୍ରଜ୍ଞ ଏବଂ ପ୍ରକୃତି ପୁରୁଷ ଏବଂ ଜ୍ଞାନ ଜ୍ଞେୟମ୍, 6 ବିଷୟରେ କୁହାଯାଇଛି 13 ଅଧ୍ୟାୟରେ। ତେଣୁ ଏ 13 ଅଧ୍ୟାୟରେ ଆମେ ଗୋଟିଏ ଇମ୍ପୋର୍ଟାଣ୍ଟ ଶ୍ଳୋକ କହିବା, ଆମେ କହିଦେଇଛୁ ଏଇଟା ଆଗରୁ, ସେ କ'ଣ ଯେଉଁ ଭଗବାନ କହିଲେ, ଉପଦଷ୍ଟା ହନୁମନ୍ତା ଚ ଭର୍ତ୍ତା ଭୋକ୍ତା ମହେଶ୍ୱର ପରମାତ୍ମେତି ଚାପ୍ୟୁକ୍ତ ଦେଶମିନ୍ ପୁରୁଷ ପର। 13 ଅଧ୍ୟାୟରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି, 5 ଶ୍ଳୋକରେ ଭଗବାନ ଜ୍ଞାନ କହିକିରି ଅନ୍ତିମରେ କହିଲେ, ଏତ ଜ୍ଞାନ ଇତି ପ୍ରୋକ୍ତମ ଅଜ୍ଞାନ ଯଦତ ଅନ୍ୟଥା, କେହି କହିପାରିବେ ନାହିଁ ମୁଁ ଜ୍ଞାନର ଅନ୍ତ ତୁମକୁ କହିଦେବି ଏଠି, କିନ୍ତୁ ଭଗବାନ ତାଙ୍କ ପାଖରୁ ସବୁ ଜ୍ଞାନ ଆସୁଛି। ତେଣୁ ସବୁ ଜ୍ଞାନକୁ 5 ଶ୍ଳୋକରେ ଭଗବାନ କହିଦେଲେ, 8-11 5 ଶ୍ଳୋକରେ ସବୁ ଜ୍ଞାନ ଦେଇଦେଲେ ଭଗବାନ, ଏବଂ କହିଲେ ଆଉ ଯାହା ରହିଲା ଏସବୁ ଅଜ୍ଞାନ। କିନ୍ତୁ ଭୌତିକ ଲୋକ, ଦେଶର ଭୌତିକ ଲୋକମାନେ ସେମାନେ ଅଜ୍ଞାନକୁ ଜ୍ଞାନ ବୋଲି ଭାବୁଛନ୍ତି, ମାୟା ଜଗତ ସେଇଭଳି ଭାବରେ। ତେଣୁ ଏଇଭଳିଆ ଜ୍ଞାନ ପ୍ରକୃତି ପୁରୁଷ ଏଇସବୁ ଭଗବାନ ଯାହା ସବୁ ହେଉଛି ଭଗବାନ ଅନୁମତିରେ, ବିନା ଅନୁମତିରେ ଘାସ ପତ୍ରଟେ ହରିପାରିବ ନାହିଁ। ତେର ଅଧ୍ୟାୟରେ ଶ୍ଳୋକଟି କହିଛି ଅପଦ୍ରଷ୍ଟା, ସବୁକିଛି ସାକ୍ଷୀ ସେ ଭଗବାନ। ଆମେ କେଉଁ ଜନ୍ମରେ କେଉଁ କେଉଁ ସମୟରେ କେହି କ'ଣ ସବୁ କରିଥିଲେ ଭଗବାନ କହିଦେବେ, ବର୍ତ୍ତମାନ ସାକ୍ଷୀ ସବୁ ରହିଛନ୍ତି। ଉପଦ୍ରଷ୍ଟା ହନୁମନ୍ତା ଚ ଭର୍ତ୍ତା ଭକ୍ତା ମହେଶ୍ୱର ସାକ୍ଷୀ ସାକ୍ଷୀ ହିସାବରେ ରହିଛନ୍ତି। ଅନ୍ୟ ସ୍ଥାନରେ ମଧ୍ୟ ଭଗବାନଙ୍କ ଗତି ଭର୍ତ୍ତା ପ୍ରଭୁ ସାକ୍ଷୀ, ଭଗବାନ ସବୁକିଛିର ସାକ୍ଷୀ ସିଏ। ତେଣୁ ଏହିଭଳି ଭାବରେ ତେର ଅଧ୍ୟାୟ କି ଚଉଦ ଅଧ୍ୟାୟରେ ଗୁଣତ୍ରୟ ବିଷୟରେ କହିଲେ। ଏଇ ଭୌତିକ ଜଗତରେ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ଭଗବାନ ଯେତେବେଳେ କଥା କହୁଛନ୍ତି ଏଇ ତିନି ଗୁଣ ବିଷୟରେ କହି ଚାଲିଛନ୍ତି, ଅଠର ଅଧ୍ୟାୟ ପର୍ଯ୍ୟନ୍ତ କହିବେ। ତେଣୁ ବିଶେଷ ଭାବରେ ଗୋଟିଏ ଅଧ୍ୟାୟକୁ ଡେଡିକେଟ୍ କଲେ ଖାଲି ଗୁଣତ୍ରୟ ତିନୋଟି ଗୁଣ ବିଷୟରେ। କ'ଣ କ'ଣ ତିନୋଟି ଗୁଣ? ଆମେ ସବୁ ଗୁଣ ଭିତରେ ବନ୍ଧା ହେଇକି ରହିଛେ, କ'ଣ କ'ଣ ସେ ଗୁଣ? ସତ୍ୱ ରଜ ତମ ତିନୋଟି ଗୁଣ ଏସବୁ ଜାଣନ୍ତୁ। ଯେଉଁମାନେ ଦୀକ୍ଷା ବ୍ରାହ୍ମଣ ଦୀକ୍ଷା ନେବେ ଏସବୁ ଜ୍ଞାନ ପ୍ରାପ୍ତ ହେବା କଥା, ନହେଲେ କେମିତି ବ୍ରାହ୍ମଣ ଦୀକ୍ଷା ଦିଆଯିବ ତୁମକୁ? ଆସନ୍ତାକାଲି କେତେଜଣ ସବୁ ବ୍ରାହ୍ମଣ ଦୀକ୍ଷା ନେବେ, ଏଇସବୁ ଜ୍ଞାନ ନ ପାଇଲେ କ'ଣ ଆଉ ଜାଣିବ ବ୍ରାହ୍ମଣ କ'ଣ ହେବ ତୁମେ? ତେଣୁ ଏ ତିନୋଟି ଗୁଣ ରହିଛି ଭୌତିକ ଜଗତରେ, ଏମିତି ଖାଲି ପୃଥିବୀ ପୃଷ୍ଠ ନୁହଁ, ଭଗବାନ ଏଇ ତିନି ଗୁଣ ବିଷୟରେ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି କହିଛନ୍ତି, ଅଠର ଅଧ୍ୟାୟ ପର୍ଯ୍ୟନ୍ତ କହିଛନ୍ତି, ଶେଷ ହେଇପାରିଲା ନାହିଁ। କହିଲେ ଏତିକି ଜାଣି ରଖ, ପୃଥିବୀଠାରୁ ଆରମ୍ଭ କରି ସ୍ୱର୍ଗଲୋକ ସବୁଠାରେ ଏଇ ତିନି ଗୁଣର ପ୍ରଭାବ ରହିଛି। ଏମିତିକି ବ୍ରହ୍ମା ରଜଗୁଣରେ ଜାତ ହେଇଛନ୍ତି, ଗୁଣ ଗୁଣର ଅବତାର, ସେ ଗୁଣ ଅବତାର। ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର। କ'ଣ ସବୁ ଲୋକରେ ଏଇ ଗୁଣର ପ୍ରଭାବ ରହିଛି, ଏ ଗୁଣ ଭିତରେ ସମସ୍ତେ ବନ୍ଦୀ ହେଇକି ରହିଛନ୍ତି। ତେଣୁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ଏଇ ଗୁଣ ଭିତରୁ ଗୁଣରୁ ମୁକ୍ତ ହେବା। ଏ ଚଉଦ ଅଧ୍ୟାୟରେ ପଚାରିବ ଅର୍ଜୁନକୁ କେମିତି, ଜଣେ କେହି ଲିଙ୍ଗେଇ ତ୍ରିଗୁଣାନ ଏତାନ ଅତୀତ ଭବତି ପ୍ରଭୁ କିମାଚାର କଥଙ୍କ ଏତାନ ତ୍ରିଗୁଣାନ ଅତିବର୍ତ୍ତତେ। ତିନି ଗୁଣକୁ ଆମେ କେମିତି ଉର୍ଦ୍ଧକୁ ଯିବା? ଚଉଦ ଅଧ୍ୟାୟରେ ଅର୍ଜୁନ ପଚାରିଲେ ଭଗବାନଙ୍କୁ, ତାହାର ଉତ୍ତରରେ ଭଗବାନ ସବୁ ଉତ୍ତର ଦେଇକି ଅନ୍ତିମରେ କହିଲେ ଯେ କେମିତି ଜଣେ ତିନି ଗୁଣକୁ ଉର୍ଦ୍ଧକୁ ଯାଇପାରିବ ନା। ଚଉଦ ଅଧ୍ୟାୟ ଅନ୍ତିମ ଶ୍ଳୋକରେ ଭଗବାନ କହିଲେ, ମାଂଚ ଯୋ ବ୍ୟଭିଚାରିଣ ଭକ୍ତି ଯୋଗେନ ସେବତେ ସଗୁଣାନ୍ ସମତି ତେଇତାନ୍ ବ୍ରହ୍ମ ଭୂୟାୟ କଳ୍ପତେ। ଅନନ୍ୟ ଭାବରେ ଯେଉଁମାନେ ଭଗବାନ ଭଜନ କରିବେ ସେମାନେ ଗୁଣରୁ ମୁକ୍ତ ହୋଇପାରିବେ। ହରେ କୃଷ୍ଣ ହରେ ହରେ ରାମ। ଭଗବାନଙ୍କ ଭଜନ ଛାଡ଼ିଦେଲେ ଆଉ କୌଣସି ଉପାୟରେ ଆମେ ତିନି ଗୁଣକୁ ପାର ହୋଇପାରିବା ନାହିଁ, ଅନ୍ୟ କୌଣସି ଉପାୟ ନାହିଁ। ଏ ଚଉଦ ଅଧ୍ୟାୟ ଅନ୍ତିମରେ ଏଇଟା ଭଗବାନ କହିଲେ। ତେଣୁ ପନ୍ଦର ଅଧ୍ୟାୟରେ ଭଗବାନ ପୁରୁଷୋତ୍ତମ ବିଭାଗ, ଭଗବାନ ଯେଉଁ ପୁରୁଷୋତ୍ତମ ସବୁଠାରୁ ଗୃହତ୍ତମ ଜ୍ଞାନ ପନ୍ଦର ଅଧ୍ୟାୟରେ ଦେଲେ, ଗୃହତ୍ତମ ଭଗବାନଙ୍କ ବିଷୟରେ କହିଲେ ପୁରୁଷୋତ୍ତମ, ସେ ହେଉଛନ୍ତି ପୁରୁଷୋତ୍ତମ। ଏବଂ ପନ୍ଦର ଅଧ୍ୟାୟ ପ୍ରଥମ ଶ୍ଳୋକରେ ଭଗବାନ କହିଲେ, ଉର୍ଦ୍ଧ୍ୱ ମୂଳ ମଦ ଶାଖ ମସ୍ୱତଂ ପ୍ରାହୁରଭ୍ୟଂ ଚନ୍ଦାଂସି ଯଶ ପର୍ଣ୍ଣାନି ଯସ୍ତଂ ବେଦ ସବେଦବିତ୍। ଏ ବିଦ୍ୱାନ ବ୍ୟକ୍ତି ହେଉଛନ୍ତି ସିଏ ଯେଉଁମାନେ ଜାଣନ୍ତି ଏଇ ଭୌତିକ ଜଗତର ସବୁବେଳ ପାଇଁ ସ୍ଥିତି ନାହିଁ। ଭୌତିକ ଜଗତ ହେଉଛି ଚିତ୍ ଜଗତର ଗୋଟେ ବିକୃତ ପ୍ରତିଫଳନ, ରିଫ୍ଲେକ୍ସନ୍। ଗୋଟେ ଯେମିତି ଆମେ ଦେଖିବା ନଦୀ ବା ବନ୍ଧି ସବୁ ବନ୍ଧ ସବୁ ରହିଛି, ବନ୍ଧରେ ଯେଉଁ ରହିଛି ଗଛ ସେ ଜଳରେ ଦେଖିବା ଓଲଟା ଦେଖାଯିବ। ତେଣୁ ଏ ଭୌତିକ ଜଗତକୁ ସେହିଭଳି ଭାବରେ ଓଲଟା ବଟ ବସତ୍ୱ ବୃକ୍ଷ ଭଳି ଭଗବାନ ବର୍ଣ୍ଣନା କରିଛନ୍ତି। ଏ ପୁରୁଷୋତ୍ତମ ବିଭାଗ ଭଗବାନ ବିଷୟରେ କହୁଛନ୍ତି ଭଗବାନ, କୋଡ଼ିଏଟି ଶ୍ଳୋକରେ ସବୁଠାରୁ ଗୃହତ୍ତମ ଜ୍ଞାନ ଦେଇଦେଇଛନ୍ତି ଭଗବାନ ପନ୍ଦର ଅଧ୍ୟାୟରେ। ଆପଣମାନେ ସବୁ ପଢ଼ିବେ ଗୋଟେ ଗୋଟିଏ ଶ୍ଳୋକ ଗୋଟେ ଗୋଟେ ଅଧ୍ୟାୟ ଯେତିକିକିରି ତାହେଲେ ଯେଉଁ ସମୟ ଅଛି, କିନ୍ତୁ ଅନ୍ତତଃ ପକ୍ଷେ ଗୋଟିଏ ଶ୍ଳୋକ ପାଠ କରିବେ ସବୁଦିନେ। ଏ ଭଗବାନ ଆମକୁ ଦେଇଛନ୍ତି ଜ୍ଞାନ, ଆମେ ଯଦି ନ ପଢ଼ିବା, ବିଶେଷ ଭାବରେ ଏଇ କୃଷ୍ଣ ଚେତନକୁ ଆସିଲେ ଭକ୍ତି ମାର୍ଗକୁ ଆସିଲେ ଭକ୍ତି ବିଷୟରେ ଯଦି ଶ୍ରବଣ ନ କରିବା, ଏ ଜଳସେଚନ ଆପଣ ଆଜି ଯେଉଁମାନେ ଦୀକ୍ଷା ନେଲେ ଆପଣଙ୍କର ଏଠି ବୀଜ ବପନ ହେଲା, ମଞ୍ଜି ପୋତା ହେଲା ଆପଣଙ୍କ ହୃଦୟରେ, କିନ୍ତୁ ଯଦି ଏଇଟା ଶ୍ରବଣ ନ କରିବେ ତାହେଲେ ସେଇଟା ଶୁଖିଯିବ ଆଉ ନଷ୍ଟ ହୋଇଯିବ। ତେଣୁ ସବୁଦିନେ ଆପଣ ଶ୍ରବଣ କରିବେ, ଶ୍ରବଣ କରିବେ, ଗୀତା ପାଠ କରିବେ, ଭାଗବତ ଗୀତା ପଢ଼ିସାରିଲେ ଭାଗବତ ପଢ଼ିବେ, ଚୈତନ୍ୟ ଚରିତାମ ଏହିପରି ରହିଛି, ଶେଷ ହେବ ନାହିଁ, ଏତେ ଜ୍ଞାନ ରହିଛି। ଏ ପନ୍ଦର ଅଧ୍ୟାୟ ହେଉଛି ପୁରୁଷୋତ୍ତମ ବିଭାଗ, ଯେ ଭଗବାନ ନିଜ ବିଷୟରେ କହିଛନ୍ତି। କେମିତି ଆମେ ବନ୍ଧନରୁ ମୁକ୍ତ ହେବା ଭଗବାନ କହିଛନ୍ତି ନିର୍ମାନ ମୋହା ଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିବୃତ କାମା ଦ୍ୱନ୍ଦ୍ୱୈ ବିମୁଗ୍ଧ ସୁଖ ଦୁଃଖ ସଙ୍ଗେଇ ଗଚ୍ଛନ୍ତ ମୂଢ଼ା ପଦମ ବ୍ୟୟମ ତତ୍। ଇଏ ହେଉଛି ଏଇଭଳି ଭାବରେ ଭକ୍ତି କଲେ ଆମେ ଏଇ ସ୍ତରକୁ ଆସିବା, ଏଇଠୁ ମୁକ୍ତ ହେବା। ମୁକ୍ତ ହେଇ କୁଆଡ଼େ ଯିବା ନା? ଭଗବତ ଧାମକୁ ଯିବା। ସେ ଧାମ କିଭଳି ଭାବରେ? ନ ତଦ୍ଭାସତେ ସୂର୍ଯ୍ୟ ନ ଶଶାଙ୍କୋ ନ ପାବଘ ଯଦ୍ଗତ୍ୱା ନ ନିବର୍ତ୍ତନ୍ତେ ତଦ୍ ଧାମ ପରମ ମମ। 15 ଅଧ୍ୟାୟରେ 20 ଶ୍ଳୋକ ରହିଛି। ତେଣୁ ଏଇଭଳି ଭାବରେ ଆମର ପ୍ରକୃତ ସ୍ଥାନ ହେଉଛି ସେଇ ଭଗବତ ଧାମ ଚିତ୍ ଜଗତ। ଏବଂ ଆମେ ଚିନ୍ତା କରିପାରିବା ନାହିଁ ଯେ ଏତେ ଲୋକ ଗଲେଣି ଆଉ ସେଠି ଜାଗା ନଥିବ ବୋଲି। ଯେତେ ଲୋକ ଗଲେ ମଧ୍ୟ ସେଠି ସବୁବେଳେ ଜାଗା ଏକ୍ସପାଣ୍ଡ କରିବ, ସେଇଟା ତା'ର ସୀମା ନାହିଁ। ଏଇଭଳି ଭାବରେ ରହିଛି ଯେତେ ସମସ୍ତେ ଆମେ ଭଗବାନଙ୍କର ଅଂଶ। ଏବଂ ଏଇ ଭଗବାନ ଭକ୍ତି ଆଚରଣ କରିକି ଯଦି ଭଗବାନ ମନୁଷ୍ୟ ଜୀବନରେ ସିଦ୍ଧି ପ୍ରାପ୍ତ ହେଲେ ଭଗବତ ଧାମରେ ଯାଇ ପହଞ୍ଚିଯିବା। ସେଇଠି ଆମେ ଗୁରୁଙ୍କୁ ଦେଖିବା, ସେଇଠି ଗୁରୁ ରହିଛନ୍ତି, ଭଗବାନ ଦର୍ଶନ କରିବା। ଯାହାଙ୍କ ବିଷୟରେ ଶୁଣୁଛେ ସବୁ ଚାଲିଛି, ତ ଆମେ ଯେମିତି ବର୍ତ୍ତମାନ କଥାବାର୍ତ୍ତା ହେଉଛେ ସେଇଭଳି ଭାବରେ ଭଗବାନଙ୍କ ସହିତ କଥା ହେବେ। 2-3 ଦିନ ତଳେ ପ୍ରଭୁପାଦ ମହାରାଜଙ୍କ ବାଣୀ ଥିଲା ସେଇଟା, ଆଇ ସି ଦି ଲର୍ଡ ଫେସ୍ ଟୁ ଫେସ୍। ତମେ ମଧ୍ୟ ସେଇଭଳି ଭାବରେ ଦର୍ଶନ କରିପାରିବ, ଭଗବାନଙ୍କ ସହିତ କଥା ହେଇପାରିବ। ସେ ସ୍ତରକୁ ଗଲେ ଭାବ ସ୍ତର ରହିଛି ଗୋଟେ, ସେ ସ୍ତରରେ ଗଲେ ଭଗବାନଙ୍କ ସହିତ କଥାବାର୍ତ୍ତା ହେଇପାରିବା ଆମେ ଭକ୍ତଙ୍କର। ଏଇସବୁ କଥା ବହୁତ ରହିଛି। ଏଇଭଳି ଭାବରେ 16 ଅଧ୍ୟାୟରେ ଦୈବ ଆସୁର ବିଭାଗ ଯୋଗ, ଏଇ 15 ଅଧ୍ୟାୟରେ ଯେଉଁ କୁହାଗଲା ବୃକ୍ଷ ବୋଲି, ବୃକ୍ଷର ଫଳ କ'ଣ ସେଇଟା 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏଇ ବୃକ୍ଷର 2 ପ୍ରକାର ଫଳ ରହିଛି, ଗୋଟେ ହେଉଛି ଦୈବୀ ଫଳ, ଗୋଟେ ହେଉଛି ଆସୁରୀ ଫଳ। ଦୈବୀ ସମ୍ପଦ ବିମୋକ୍ଷା ନିବନ୍ଧା ଆସୁରୀମତା, ଦୈବୀ ଫଳ ଯେଉଁ ରହିଛି 16 ଯେଉଁ ଦୈବୀ ଗୁଣ ସବୁ ରହିଛି ଇଏ ଆମକୁ ଏଇ ଭୌତିକ ଜଗତରୁ ଉଦ୍ଧାର କରିବ। କିନ୍ତୁ ଅସୁର ଗୁଣ ସବୁ ଯେଉଁ ରହିଛି ଆମେ ଭୌତିକ ଜଗତରେ ବନ୍ଧନ କରିବ। ତେଣୁ ଅସୁର ଗୁଣ ବିଷୟରେ କହିକରି କହିଲେ ଏଇ 3ଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଅସୁର ଗୁଣ, ଏଥିରୁ ଆମେ ସର୍ବଦା ଦୂରେଇ ରହିବା ଉଚିତ। କ'ଣ କ'ଣ ସେଇଟା? ଏ ଦ୍ୱାର ନରକକୁ ଦ୍ୱାର, କ'ଣ କ'ଣ ସିଏ ନା ତ୍ରିବିଧଂ ନରକ ସିଏ ଯଂ ଦ୍ୱାରଂ ନାଶନ ମହାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରଂ ତ୍ୟଜେତ୍। କାମ କ୍ରୋଧ ଏବଂ ଲୋଭ ଏଇ 3ଟି ହେଉଛି ବହୁତ ଖତରନାକ, ତେଣୁ ଏଥିରୁ ଦୂରେଇ ରହିବା କଥା। ଆମର ଶ୍ରୀ ନରୋତ୍ତମ ଦାସ ଠାକୁର କହିଛନ୍ତି କେମିତି ଆମେ କାମରୁ ଦୂରେଇ ଯାଇପାରିବା, କାମ କୃଷ୍ଣ କର୍ମାର୍ପଣେ କ୍ରୋଧ ଭକ୍ତ ବିଦ୍ୱେଷୀ ଜାନେ କ୍ରୋଧ ଲୋଭ ସାଧୁ ସଙ୍ଗେ ହରି କଥା। ଆପଣ ଯେଉଁ କଥା ଶୁଣୁଛନ୍ତି ଆଜି, ଏ କଥାରେ ଯଦି ଆପଣ ଲୋଭ ଆସିବ ତାହେଲେ ଏ ଲୋଭଟା ଆପଣ ଭଗବତ ଧାମକୁ ନେଇଯିବ। କିନ୍ତୁ ଏ ଭଗବାନ କଥା ଶୁଣିବା ପାଇଁ ଲୋଭ ଆସିଲା ନାହିଁ, ଭୌତିକ ପ୍ରତି ଜଗତ ପ୍ରତି ଲୋଭ ଆସିଲା ମାନେ ନରକକୁ ଯିବା ଆମେ। ଏଇଭଳି ଭାବରେ କଥା ରହିଛି 16 ଅଧ୍ୟାୟ। 17 ଅଧ୍ୟାୟରେ ଶ୍ରଦ୍ଧାତ୍ରୟ, 3 ପ୍ରକାର ଶ୍ରଦ୍ଧା ରହିଛି। ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ଆହାରୁସ୍ତୁ ଅପି ସର୍ବସ୍ୱ ତ୍ରିବିଧା ଭବତି ପ୍ରିୟ ଯଜ୍ଞ ତପ ତଥା ଦାନ ତେଷାଂ ଭେଦ ମୀମାଂସଣ। ସବୁ ଜିନିଷର 3ଟି ରହିଛି, 3ଟି ଗୁଣ ରହିଛି, 3ଟି ଗୁଣ ଅନୁସାରେ ଖାଇବା ମଧ୍ୟ ସେହିଭଳି ଭାବରେ, ସାତ୍ୱିକ ଖାଦ୍ୟ, ରାଜସିକ ଖାଦ୍ୟ, ତାମସିକ ଖାଦ୍ୟ, ଯଜ୍ଞ ମଧ୍ୟ ସେହିଭଳି ଭାବରେ, ତପସ୍ୟା ମଧ୍ୟ ସେହିଭଳି ଭାବରେ, ଦାନ ମଧ୍ୟ ସେ, ସବୁ ଜିନିଷ 3ଟି ରହିଛି, 3ଟି ଗୁଣ ଅନୁସାରେ ରହିଛି। ଏ ବିଷୟରେ ବିସ୍ତାର ଭାବରେ 17 ଅଧ୍ୟାୟରେ କହିଲେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଯେ 17 ଅଧ୍ୟାୟରେ ଭଗବତ ଗୀତା ଶେଷ ହୋଇଯାଇଛି, କିନ୍ତୁ 18 ଅଧ୍ୟାୟରେ ଯାହା କୁହାଯାଇଛି ଆଉ ଥରେ ସପ୍ଲିମେଣ୍ଟାରୀ ଭଳି, ଆଉ ଥରେ ଆଡ଼ିସନାଲ ନୋଟ୍ ଭଳିଆ ଏଇଟା କୁହାଯାଇଛି। 18 ଅଧ୍ୟାୟ ଇଏ ହେଉଛି ମୁଖ୍ୟ ସନ୍ନ୍ୟାସ ଯୋଗ। 18 ଅଧ୍ୟାୟରେ ଏଇଭଳି ଭାବରେ କହିକରି ଅନ୍ତିମରେ ଭଗବାନ କହିଲେ ଏ ଯେଉଁ 3 ପ୍ରକାର ଜ୍ଞାନ ରହିଛି, ସେ 3 ପ୍ରକାର ଜ୍ଞାନକୁ ଭଗବାନ କହିଲେ ମୁଁ ତୁମକୁ ସବୁ ଜ୍ଞାନ ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟାତ ଗୁହ୍ୟତର ମୟା ବିମୃଷେ ଅଶିଷେଣ ଯଥେଚ୍ଛସି ତଥା କରୁ। ଅର୍ଜୁନ କହିଲେ ମୁଁ ଯୁଦ୍ଧ କରିବି ନାହିଁ, ଭଗବାନ ତାଙ୍କୁ ଭଗବତ ଗୀତାର ଜ୍ଞାନ ଦେଲେ। ତେଣୁ ଜ୍ଞାନ ଦେଇସାରିକି ତାପରେ କହିଲେ ଅର୍ଜୁନ ତୁମେ ଯୁଦ୍ଧ କର, ଆଉ କହିଲେ ନାହିଁ। କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ଗୁହ୍ୟ ଗୁହ୍ୟତର ଏବଂ ଗୁହ୍ୟତମ 3 ପ୍ରକାର ଜ୍ଞାନ ଦେଇଥିଲି, ତୁମେ ଏଇଟାକୁ ବିଚାର କର। ବିଭିନ୍ନ ସହିତ ଅଶିଷଣ ଅନେକ ପ୍ରକାର ବିଚାର କରିକିରି ଯଥେଚ୍ଛ ସେ ତଥା କରୁ, ଯାହା ଇଚ୍ଛା କରୁଛ ସେଇଟା କର। ଭଗବାନ ଆଉ କହିଲେ ନାହିଁ ତୁମେ ଯୁଦ୍ଧ କର ବୋଲି। ତେଣୁ ଏଇଭଳି ଭାବରେ ପୁଣି ଥରେ ଏଇ ସବୁଠାରୁ ଗୁହ୍ୟତମ ଜ୍ଞାନକୁ ଆଉ ଥରେ ଭଗବାନ ଦେଲେ, କାରଣ ଏଇ ଜ୍ଞାନଟି ଏତେ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ କହିଲେ ସର୍ବଗୁହ୍ୟତମ ଭୂୟ ଶୃଣୁମେ ପରମଂ ବଚ ଇଷ୍ଟୋ ସିମେ ଦୃଢ଼ମିତି ତତ୍ ବକ୍ଷ୍ୟାମିତ ହିତମ୍। ସବୁଠାରୁ ଗୃହତ୍ତମ ଜ୍ଞାନ ଆଉ ଥରେ ଭଗବାନ ଦେଲେ, ଯେଉଁଟା ନବମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହିଥିଲେ, 18 ଅଧ୍ୟାୟ 66 ଶ୍ଳୋକରେ ସେଇଟା ପୁଣି କହିଲେ, 65 ଶ୍ଳୋକରେ କହିଲେ, ସେଇ ଯେଉଁ ମୁଁ କହିଥିଲି କ'ଣ କ'ଣ ମନ୍ମନା ଭବ ମଦ ଭକ୍ତ ମଦ ଜାହାଜି ମାନ ନମସ୍କୃ, ଏଇ 4ଟି ଜିନିଷ ପୁଣି ଆଉ ଥରେ କହିଲେ, 2 ଥର କହିଲେ ଭଗବାନ ଏ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏଇଟା ମନେ ରଖିବେ। ଆମର ଫିଲୋସଫି ଯଦି କେହି ନ ଜାଣିଛନ୍ତି ତାହେଲେ ଏତିକି ଜିନିଷ କହିବେ, ଏଇଥିରେ ସବୁ ରହିଛି ଫିଲୋସଫି। ମନରେ ଭଗବାନ ଚିନ୍ତା କରନ୍ତୁ, ଭଗବାନ ଭକ୍ତ ହୁଅନ୍ତୁ, ଏହିଭଳି ଭାବରେ କହିକରି ଅନ୍ତିମରେ କହିଲେ, ତାପର ଶ୍ଳୋକରେ କହିଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପ ମୁଖ୍ୟ ସାଇ ମହାସୁଚ। ଭଗବତ ଗୀତା 4ଥ ଅଧ୍ୟାୟରେ ଭଗବାନ କହିଲେ, ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି, ସେ ଧର୍ମଟା କ'ଣ ନା 18 ଅଧ୍ୟାୟରେ କହିଲେ, ସବୁ ଧର୍ମକୁ ତ୍ୟାଗ କର, ସବୁ ଧର୍ମ ତ୍ୟାଗ କରିକିରି ଏକମାତ୍ର ଭଗବାନଙ୍କ ଶରଣରେ ଯାଅ। ଭଗବାନ ଶରଣରେ ଗଲେ ଭଗବାନ ଆମର ସମସ୍ତ ପ୍ରକାର ପାପକର୍ମ ପ୍ରତିକ୍ରିୟାରୁ ଆମକୁ ଉଦ୍ଧାର କରିବେ। ହଁ ତ ସର୍ବ ପାପ ବି ମୁକ୍ତ ମା ଆସୁଚ, ସର୍ବ ପାପରୁ ମୁକ୍ତ କରିବି ଯେତେବେଳେ ଭଗବାନ କହିଲେ ମଧ୍ୟ ଅର୍ଜୁନ ଚିନ୍ତା କରୁଛନ୍ତି, ଯିବି ନା ନାହିଁ, ଯିବି ନା ନାହିଁ, ତେଣୁ ଭଗବାନ କହିଲେ ମା ଆସୁଚ, ସୂଚନା କର ନା, ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ ରାମ। ଏହିଭଳି ଭାବରେ ସବୁ ଜ୍ଞାନ ଦେଇସାରିଲା ପରେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ, କହିଲେ ଏହିଭଳି ଭାବରେ ଭଗବାନ, ଇଏ ହେଉଛି ଭଗବତ ଗୀତା କ'ଣ ନା, ଇଏ ହେଉଛି ଧର୍ମ ସମ୍ବାଦ ସମ୍ବାଦ ମହାବୟ, ଇଏ ଅର୍ଜୁନ ଏବଂ ଭଗବାନ ବିଷୟରେ ଧର୍ମ ସମ୍ବାଦ ଆଲୋଚନା ହେଉଛି। କ'ଣ ଧର୍ମ, ଆମେ ଯେଉଁ ସମ୍ବାଦ ଶୁଣୁଛେ, ନ୍ୟୁଜ୍ ଶୁଣୁଛେ, ସେହିଭଳି ଭାବେ ଧର୍ମ ବିଷୟରେ ସମ୍ବାଦ ଏ ଭଗବତ ଗୀତାରେ କୁହାଯାଇଛି, ଭାଗବତ କୁହାଯାଇଛି, ଚୈତନ୍ୟ ଚରିତାମୃତ କୁହାଯାଇ ଧର୍ମ ବିଷୟରେ। ତେଣୁ ଏଇଟାକୁ ଯେଉଁମାନେ ଶ୍ରବଣ କରିବେ, ଏଇଟା କହିଲେ କ'ଣ, ଯେଉଁମାନେ ଶ୍ରବଣ କରିବେ, ମୁଁ କହିଥିଲି ଗତକାଲି, ଶ୍ରବଣ କଲେ ତାର ଅନେକ ଫଳ ରହିଛି, ସେମାନେ ମୃତ୍ୟୁ ଜଗତରୁ ପାର ହୋଇଯିବେ। ଯେଉଁମାନେ କହିବେ ଶ୍ରଦ୍ଧାବାନ ଅନୁଶୁଣିଆଶ୍ଚ ଶ୍ରଦ୍ଧା କ'ଣ, ଶ୍ରଦ୍ଧାବାନ ଅନୁଶୁଣିଆଶ୍ଚ ଶୁଣିଆ ଦବିଜନର ସ୍ୱବି ମୁକ୍ତ ସବାନ ଲୋକାନ ପ୍ରାପ୍ନିଆ ପୁଣ୍ୟ କର୍ମଣା। ଯେଉଁମାନେ କେବଳ ଶ୍ରବଣ କରିବେ ଭଗବତ ଗୀତାକୁ, ସେମାନେ ପୁଣ୍ୟ ଲୋକକୁ ଯିବେ, କିନ୍ତୁ ଶ୍ରବଣ କରିକି ଯେଉଁମାନେ ଭଗବାନ ଭଜନ ଅନ୍ୟତୁ ଏବଂ ମଜାନନ୍ଦ ଶୁତ୍ୟ ଅନ୍ୟ ବି ଉପାସତେ ତେ ବି ଚାହାନ୍ତି ତରନ୍ତି ଏବେ ମୃତ୍ୟୁ ସ୍ତୁତି ପରାୟଣ, ଏବଂ ଅନ୍ୟମାନଙ୍କଠୁ ଶୁଣିକିରି ଆଉ ଯଦି ଭଗବାନ ଭଜନ କରିବେ ସେମାନେ ମୃତ୍ୟୁ ଜଗତକୁ ପାର ହୋଇଯିବେ, ଭଗବତ ଧାମକୁ ଯିବେ। ଏହିଭଳି ଭାବରେ ଅନ୍ତିମରେ ସଞ୍ଜୟ କହିଲେ, ଏ ଭଗବାନ ଯେଉଁ କଥା ମୁଁ ତୁମକୁ ଅନ୍ତିମ ଶ୍ଳୋକ ହେଉଛି ଏଇଟା, ଲାଷ୍ଟ ଶ୍ଳୋକ ହେଉଛି ଏଇଟା, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧୁବାନ ତିର୍ମତିର୍ ମମ। ଅନ୍ତିମ ଶ୍ଳୋକ କେଉଁଠୁ ଆରମ୍ଭ ହେଲା, ଧର୍ମ ଧରୁ ଆରମ୍ଭ ହେଲା, ମହରେ ଶେଷ ହେଲା, ଏ ଧର୍ମ ଯତ୍ର ଯୋଗେଶ୍ୱର କୃଷ୍ଣ, ସମସ୍ତେ କୁହନ୍ତୁ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ଶ୍ରୀ ବିଜୟ ଭୂତି ଧ୍ରୁବାନ ତିର୍ମତିର୍ ମମ। ସଞ୍ଜୟ କହିଲେ ତାଙ୍କର ମତି ଯିଏ ଦିବ୍ୟ ଚକ୍ଷୁ ପ୍ରାପ୍ତ ହୋଇଥିଲେ, ତେଣୁ ସେହିଭଳି ଭାବରେ ଯେଉଁଠି ଭଗବାନ ଅଛନ୍ତି ତାଙ୍କର ଭକ୍ତ ଅଛନ୍ତି ତାଙ୍କର ବିଜୟ ହେବ, ଇଏ ଭଗବାନ ସଞ୍ଜୟଙ୍କର ମତ। ତେଣୁ ଏହିଭଳି ଭାବରେ ଭଗବତ ଗୀତା 700 ଶ୍ଳୋକକୁ ଆମେ ସଂକ୍ଷେପରେ କହିଦେଲେ ଅଳ୍ପ ଉତ୍ତରେ, ତେଣୁ ଆମର ସମୟ ମଧ୍ୟ ହୋଇଯାଇଛି, କାହାର କିଛି ପ୍ରଶ୍ନ ଅଛି ନହେଲେ ଆମେ କଥା ବିଶ୍ରାମ ଦେବା, ବିଶ୍ରାମ ଦେଇ ବର୍ତ୍ତମାନ ଆପଣମାନେ ପ୍ରସାଦ ବ୍ୟବସ୍ଥା କରାଯାଇଛି, ଆପଣ ପ୍ରସାଦ ଗ୍ରହଣ କରିବେ। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ ରାମ ରାମ। ଆପଣମାନଙ୍କୁ ଆମେ ଅନୁରୋଧ କରିବୁ, ଆପଣମାନେ ଆମର ଇସ୍କନ ବୁର୍ଲା ସହିତ ଯୁକ୍ତ ହେଲେ, ଆମର ଇସ୍କନ ବୁର୍ଲା ୟୁଟ୍ୟୁବ୍ ତରଫରୁ ଭଗବାନ କଥା ପ୍ରଚାର କରାଯାଉଛି, ତାକୁ ସବସ୍କ୍ରାଇବ୍ କରିବେ, ତାକୁ ଶୁଣିବେ ଭଗବାନ କଥା, ଏବଂ ସବୁଦିନ 8:30 ଇସ୍କନ ବୁର୍ଲା ଫେସବୁକ୍ରେ ଭଗବାନ ଭାଗବତ କଥା ପ୍ରଚାର କରାଯାଉଛି। ଆପଣମାନେ ଫ୍ରେଣ୍ଡ ହେବେ, ଫ୍ରେଣ୍ଡ ହେଲେ ସବୁ ଆପଣଙ୍କ ଫେସବୁକ୍ ଆସିବ, ଆପଣ ଶୁଣିପାରିବେ, ଘରେ ରହିକରି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିଲେ ମଧ୍ୟ ଶୁଣିପାରିବେ, ଏଇଟା ରହିଲା, ରେକର୍ଡ଼ିଂ ହିଁ ରହିଛି, ଯେତେବେଳେ ଚାହିଁଲେ ଆପଣ ଦେଖିପାରିବେ। ବର୍ଷକ ତଳେ ଆମେ କ'ଣ କହିଥିଲୁ ବର୍ତ୍ତମାନ ମଧ୍ୟ ଆପଣ ଇସ୍କନ ବୁର୍ଲା ଫେସବୁକ୍ରେ ଦେଖିପାରିବେ, ଏସବୁ ସୁବିଧା ମିଳିଯାଇଛି ବର୍ତ୍ତମାନ, ଏସବୁ ଆପଣ ଆଭେଲ୍ କରିବେ, ସୁଯୋଗ ନେବେ, ଏବଂ ଆପଣ ଯଦି କିଛି ପ୍ରଶ୍ନ ଅଛି ଆପଣ ମଧ୍ୟ ସେଠି ପ୍ରଶ୍ନ ପଚାରିପାରିବେ। ୟୁଟ୍ୟୁବରେ ପଚାରିପାରିବେ, ଫେସବୁକ୍ରେ ପଚାରିପାରିବେ, ନହେଲେ ଆମର ଫୋନ୍ ନମ୍ବର ନେଇକରି ଆମ ହ୍ୱାଟ୍ସଆପ୍ରେ ଆମେ କଥା ହେଇପାରିବେ, ଆମ ସହିତ ଏଇଭଳିଆ ଯୁକ୍ତ ହେବେ। ଯଦି ଆପଣମାନେ କିଛି ଶ୍ରବଣ ନ କରିବେ ଏ ଭଗବାନ କଥା, ଆଜି ଦୀକ୍ଷା ନେଲେ କାଲିକି ପୁଣି ଭୁଲିଯିବେ, ଭଗବାନ କଥା ଭୁଲିଯିବେ, ଆଉ କିଛି ରହିବ ନାହିଁ। ଦୀକ୍ଷା ମାନେ ଏ ମଞ୍ଜି ରୋପଣ ହେଲା, ଗୁରୁଦେବ ମଞ୍ଜିକୁ ପ୍ରଦାନ କରିବେ। ଏ ଭକ୍ତି ବୃକ୍ଷର ଭକ୍ତି ମିଳିବ ନାହିଁ ଏ ଭୌତିକ ଜଗତରେ, ଇଏ ହେଉଛି ଚିତ୍ ଜଗତର ବସ୍ତୁ, କିନ୍ତୁ ଗୁରୁଦେବ ସେଇଠୁ ଆଣିକି ଆସିଛନ୍ତି, ସେ ଆମକୁ ପ୍ରଦାନ କରୁଛନ୍ତି ଭକ୍ତି। ଏଇଠୁ ଭକ୍ତିଲତା ସ୍ଥାପନ ହେଲା ଆମ ହୃଦୟରେ, ଏ ବୀଜ ସ୍ଥାପନ କଲେ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ଏଇଟାକୁ ଆମେ ପାଣି ଦେବାକୁ ପଡ଼ିବ, ଡେଲି ପାଣି ଦେବାକୁ ପଡ଼ିବ, ଯେମିତି ଗଛରେ ପାଣି ଦେଉଛେ ସେଇଭଳି ଭାବରେ। ଏଇଟା କ'ଣ ନା ଶ୍ରବଣ କୀର୍ତ୍ତନ, ଜଳେ କରାଇ ସିଞ୍ଚନ, ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି। ତେଣୁ ଆପଣମାନେ ଆପଣମାନଙ୍କର ନମ୍ବର ଆମକୁ ଦେବେ, ଆଉ ଫୋନ୍ ନମ୍ବର ଦେବେ, ନାଁ ସବୁ ଦେବେ ଆମର, ଏଇସବୁ ଯେଉଁ ଆମେ ଆପଣଙ୍କୁ ଆମର ହ୍ୱାଟ୍ସଆପ୍ ଗ୍ରୁପ୍ରେ ଆପଣଙ୍କୁ ମେମ୍ବର କରିବୁ, ଆପଣମାନେ ଶ୍ରବଣ କରିବେ, ଏଇଭଳି ଭାବରେ ଯୁକ୍ତ ହେବେ, ବିଭିନ୍ନ ଫେଷ୍ଟିଭାଲ୍ ମାନଙ୍କରେ ଆସିବେ, ଏଇଭଳି ଭାବରେ ଭକ୍ତିଲତା ବୃଦ୍ଧି ହେବ। ଦେ ଭଗବତ ଧାମକୁ ଯିବା, ହରେ କୃଷ୍ଣ, ଏ ହରେ ହରେ ରାମ, ହରେ ରାମ। ଆପଣମାନଙ୍କୁ ବହୁତ ଧନ୍ୟବାଦ। ବର୍ତ୍ତମାନ ଆମର ପ୍ରସାଦ କାର୍ଯ୍ୟକ୍ରମ ରହିଛି।